नमो भगवते वासुदेवाय। श्रीमद् भागवतम दशम स्कंद 27 अध्याय अंतिम भाग को आम श्रवण करते सुरई माता इंद्र उपस्थित प्रेमाधिक्यवशत इंद्र को उपेक्षा कर नुहे बाहीन ज्ञान नुहे भगवान कृष्ण को निवेदन कर इंद्र हूं आपण जेहेतु ब्राह्मण देवता गाभी एवं साधु मान आश्रय एवं ये ब्रजरे गोवर्धन धारण लीलार आपण इमान को सुरक्षा देखते देवता मान भगवान भगवत गीतार अर्जुन को जो उपदेश दौर देवता मान क्या कहते दीवान भावयंतु ते दीवा भावयंत परस्पर भावयंतु भगवान देवता मान निंदा करना देवता जदि ଯେତେବେଳେ ଦେବତାମାନଙ୍କୁ ନିନ୍ଦା ଶାସ୍ତ୍ର ନିନ୍ଦା ଶବ୍ଦ ଶାସ୍ତ୍ର ନାହିଁ ଯେତେବେଳେ ଦେବତାମାନେ ଆମ ଦୃଷ୍ଟିରେ ହୀନ ଜ୍ଞାନ ଲାଗୁଛନ୍ତି ସେଟା ଆମ ଦୃଷ୍ଟିରେ ଏଇଟା ଭଗବାନ କହୁଛନ୍ତି ଯେମିତି ଭଗବାନ କହୁଛନ୍ତି ଅନ୍ତବତ୍ତମ ଫଲମ ତେଷାମ ତେ ଭବନ୍ତି ଅଳ୍ପ ମେଦସାମ ଭଗବାନ ପ୍ରଭୁ ବଡ଼ ଲୋକ ନା ଭଗବାନ ଭଗବାନ ନା ସେ ଦେବତାଙ୍କୁ କହିପାରିବେ ଶାସ୍ତ୍ରର କୌଣସି ଅଂଶ ନିନ୍ଦା ଅର୍ଥରେ ନୁହେଁ କେବେ ନିନ୍ଦା ଅଂଶରେ ନିନ୍ଦା ଅର୍ଥରେ ଶାସ୍ତ୍ର କୁହାଇ ନାହାନ୍ତି ଭକ୍ତିର ଆବେଶରେ ଭକ୍ତି ତୁଳନାରେ ଦେବତାମାନେ ଭଗବାନଙ୍କଠାରୁ ନ୍ୟୁନ ଦେବତାମାନେ ଯେ ବୈଷ୍ଣବ ଅଧିକାରୀ ଦେବତା ସେମାନେ ଅଧିକାରୀ ଅବସ୍ଥାର ଅଧିକାରୀ ପ୍ରାପ୍ତ ଭଗବାନଙ୍କ ସେବାର ଅଧିକାର ପ୍ରାପ୍ତ ହୋଇଛନ୍ତି ସେଥିପାଇଁ ବ୍ରହ୍ମାଙ୍କ ଉପସ୍ଥିତି ଇନ୍ଦ୍ରଙ୍କ ଉପସ୍ଥିତିରେ ପ୍ରେମାଧିକ ସତ୍ୟ ଅତ୍ୟନ୍ତ ଭାବ ବିହୋଳ ହୋଇ ଯେ ଆପଣ ଆମର ଇନ୍ଦ୍ର ହୁଅନ୍ତୁ ଆପଣ ଯେହେତୁ ଦେବତା ଗାଭୀ ବ୍ରାହ୍ମଣ ଆଉ ସାଧୁ ଏ ଭଗବାନଙ୍କର ସ୍ୱରୂପ ଭଳି ଏମାନଙ୍କର ମଙ୍ଗଳ କରୁଛନ୍ତି ଏବଂ ବିଶେଷ କରି ଆପଣଙ୍କ ଉପଜାତିରେ ଆବିର୍ଭାବ ହୋଇଛନ୍ତି ଏବଂ ବ୍ରାହ୍ମଣ ଗାଭୀମାନଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ ଗୋବର୍ଦ୍ଧନ ଧାରଣ କରି ଭଗବାନ ଗୋବର୍ଦ୍ଧନ ଧାରଣ କରି ଗୋଟେ ଅଲଗା ଲୀଳା ଆମକୁ ପ୍ରତିପାଦ କରି ଦେଖେଇଲେ ମୁଁ କେତେ ଆସକ୍ତ ଗାଭୀମାନଙ୍କ ପ୍ରତି ବ୍ରଜବାସୀମାନଙ୍କ ପ୍ରତି ତାଙ୍କ ଉପରେ ଯୋଉ ବିପଦ ଆସୁଛି ମୁଁ ନିଜ ମୁଣ୍ଡକୁ ନେଉଛି ଭଗବାନ ଗୋବର୍ଦ୍ଧନ ଧାରଣ କରିଥିଲେ ନା ଭକ୍ତିର ଯୋଉ ମହାନତା ରହିଛି ଭଗବାନଙ୍କ ଆଶ୍ରୟଟା ଯେମିତି ମାର କୋଳଟା ମାର କୋଳଟା କେତେ ବଡ ମାର କୋଳଟା ତାର ଏଇ ସାଇଡ଼ଟା କିନ୍ତୁ ମା ଛୁଆଟାକୁ କେତେ ବାଟ ଧରିପାରେ ତା ଆଶ୍ରୟଟା କେତେ ବଡ ଅଛି ତା ହାତରେ ସେ ଏମିତି କରିଦେଲେ ଛୁଆଟା ତା ଭିତରେ ରହିଯିବ କୋଳରେ ଆଣିକି ବସେଇବ କିନ୍ତୁ ଆଶ୍ରୟଟା ତାର ରହିଛି ଆଶ୍ରୟ ତା ଶକ୍ତିଟା ଅଧିକା ଗୋଟେ ଶିଶୁଠାରୁ ତାର ବାଳକଠାରୁ ତାର ଶିଶୁଠାରୁ ତାର ଅଧିକା ଆଶ୍ରୟ ରହିଛି ତାର ଅଧିକା ବଳ ରହିଛି ସେ କୋଳରେ ଆଣିକି ବସେଇଲେ ବି ତାର ଆଶ୍ରୟଟା ଅଧିକା ଅଛି ଭଗବାନ ପାଇଁ ଆମ ପାଖରେ ଆମକୁ ଯେଉଁଟା ଅସମ୍ଭବ ଆମକୁ ଯେଉଁଟା ଅସମ୍ଭବ ବୋଲି ପ୍ରତୀୟମାନ ହେଉଛି କଳ୍ପନା ବୋଲି ପ୍ରତୀୟମାନ ହେଉଛି ପ୍ରଭୁଙ୍କ ପାଖରେ ସେଟା ନାହିଁ ପ୍ରଭୁଙ୍କର ଆଶ୍ରୟ ବିଶାଳ ମା ତାଙ୍କର ହାତଟାକୁ ଏମିତି ବିସ୍ତାର କରି ରହିଛି ଛୁଆ ତା କୋଳକୁ ଯାଉନି ମା କଣ କରିପାରିବ ମା କଣ କରିପାରିବ ମା କିନ୍ତୁ ଚାହୁଁଛି ମୋ ଛୁଆଟା ଆସି ମୋ କୋଳରେ ଭଗବାନଙ୍କର ସେଭଳି ଜୀବ ପାଇଁ ସେ କେତେ ଅବତାର ନେଉଛନ୍ତି ଅବତାର ଅସଂଖ୍ୟ ସେଥିପାଇଁ ସେ କହିଦେଲେ ଅସଂଖ୍ୟ ଅବତାର ନେଉଛନ୍ତି ଆଉ ଏଭଳି ନୁହେଁ ଯେ ପ୍ରତି ମନୁଙ୍କର ଶାସନ କାଳ ମନନ୍ତର ଅବତାର ଯୁଗ ଅବତାର ଲୀଳା ଅବତାର ଅଂଶାବତାର ସତବେଶ ଅବତାର ଅବତାର ଭଗବାନ ଅସଂଖ୍ୟ ଅବତାର ହେଉଛନ୍ତି ଏବଂ ପ୍ରତି ମନୁଙ୍କର ଶାସନ କାଳରେ ଭଗବାନ ମନନ୍ତର ଅବତାର ହେଉଛନ୍ତି କେବଳ ଅବତାର ଆସିକି ଭଗବାନ ଆମ କୃପା କରୁଛନ୍ତି ତା ନୁହେଁ ଭଗବାନ ଏଠୁ ଗଲା ଯିବା ପୂର୍ବରୁ ବି ପୁଣି ପ୍ରସ୍ତୁତ କରି ଦେଇଯାଉଛନ୍ତି ତାଙ୍କ ଲୀଳାକୁ ଛାଡ଼ି ଦେଇଯାଉଛନ୍ତି ତାଙ୍କ ଧାମକୁ ଛାଡ଼ି ଦେଇଯାଉଛନ୍ତି ତାଙ୍କର ପାର୍ଶ୍ୱଦକୁ ଛାଡ଼ି ଦେଇଯାଉଛନ୍ତି ତାଙ୍କର ସେବିକ୍ରମକୁ ଛାଡ଼ି ଦେଇଯାଉଛନ୍ତି ଆଶ୍ରୟ ବହୁ ଭଗବାନ ବହୁତ ହୋଇଛି ଜୀବର କଣ ଜୀବର ମାୟାର ତାର ମାୟାର ବୃତ୍ତିଟା ମାୟା ହେଇଛି ବୃତ୍ତି ଯୋଉ ଶବ୍ଦ ରହିଛି ଚିତ୍ତବୃତ୍ତି ପୁରା ମାୟାରେ ରହିଛି କୃଷ୍ଣଙ୍କୁ ଭୋଜନ କରିବା ପାଇଁ ସେ ନା ସେ ଭୋଜନଟା ଆସି ଲେଖିନାହାନ୍ତି ନା ଶ୍ରୀକୃଷ୍ଣ ଭଜିତେ ନାହିଁ ଚାହେ ମତି ବିଷୟ ଭୋଗତେ ପ୍ରବଳ ଆସକ୍ତି ବିଷୟର ଆଶା ନାହିଁ ଛାଡ଼େ ମନ ବିଷୟ ଏତେ ସଦା ଥାଏ ଗୁରୁଙ୍କୁ ପ୍ରାର୍ଥନା କରି ଜଣାଉଛୁ କମନକ କାମିନୀ ପ୍ରତିଷ୍ଠା ସା ଆଶା ଚାହେ ମୋର ଚିତ୍ତ ଆର୍ ପ୍ରତିଷ୍ଠା ସା কিরূপে পাইব, কিরূপে শোধিত হবে মোর চিত্ত এই চিন্তা সদাহ। কত সুন্দর সুন্দর ভাবে বৈষ্ণব মানে লিখেছেন, মোটর গোটে চিন্তার মু পড়িগলি, কোণ মো চিত্তটা কেমন শোধিত, ভগবান গুরু পঠাইলে বিগ্রহ শ্রীবিগ্রহ রহলে, সে পিলা সে ছোট পিলাটি সে প্রশ্ন কুচি কৌল না শুদ্ধ ভক্ত সে বিদেশী পিলা বুঝলে শুদ্ধ ভক্ত স্থান মানে সেটা ভগবান স্থান না, ভগবান শ্রীবিগ্রহ প্রকাশ করছেন তাঁর লীলা তাঁর স্থান বৈষ্ণব সেটি ভজন করছেন সেটি শক্তি অছি না, না সেটি পিওর ডিভোটি না তারা কম করি শুদ্ধ ভক্ত নথিলে মানে আরে শুদ্ধ ভক্ত নথিলে ভগবান বৃন্দাবন লীলা করে পড়িগলে, বৃন্দাবন কেমন রেসপেক্ট দিয়ে যাচ্ছে, বৃন্দাবন বর্তমানে কে রুচ বৃন্দাবন সব শুদ্ধ ভক্ত রুচ বৃন্দাবন দোকান দোকান বি রুচ বান্দর বি রুচ নামবাসী বি রুচ ভগবান কোণ সে উদাহরণটা দেলি তো মু যদি আগুচি বৃন্দাবন কে মানে শুদ্ধ ভক্ত না বা শুদ্ধ শুদ্ধ ভক্ত স্থান যদি তুমি ভাবুছ এটি কি শুদ্ধ ভক্তি করু না তথাপি তুমি অবজ্ঞা করে পারি যেমনি গঙ্গায় গঙ্গার কুম্ভীর রয়েছে তুমি কম করব, তুমি গঙ্গার কুম্ভীর রয়েছে তোমার গঙ্গা নিন্দা করে দাও তুমি সেটা করে পারিবে, তুমি স্নান করে পারিব কাই কুম্ভীর ভয়রে করে পারিবে, তুমি কোন স্থান প্রতিকূল হচ্ছে তোমার ভজন করা তার অর্থ নয় স্থানর মহিমা নাই এই ভক্তি হব আজ গুরুঙ্কর আশ্রম আজ ইস্কন গুরুঙ্কর যে মিশন গুরুঙ্কর যে মিশন আ গুরু নন ডিফরেন্ট এসব আচার্য মানে লিখেছেন আজ কহিলা আজকাল পিলা উল্টা ভাবি সে বুঝি না তত্ত্ব গুড়া তুমি চলি পার না বা আমি আডজস্টমেন্ট করি পার না এটা এটা ডিফরেন্ট থিং, বিভিন্ন স্বভাব বিভিন্ন ব্যক্তির অছে কিন্তু স্থানর কিছু দোষ নেই সেটি সবুবেলে মহত্ববুদ্ধি রাখা পড়ে কারণ গুরু সেটি কোণ দিয়েছেন শক্তি দিয়েছেন তাঙ্ক ভজনটা ভজন সময়রে ভজন সময়টা মিশনটা চলাইব সময় দিয়েছেন ভজন করেছেন তাঁর মিশন তাঁর মিশনের যে আক্টিভিটিজ আমি গোষ্ঠী আনন্দ কেমন হলু না ভজন আনন্দ কী গেলেন আমার তাঁর মিশন তাঁর শরীর বলে তাঁর ডিফরেন্স নয় ডিফরেন্ট নয় স্থান যেমনি গঙ্গার গঙ্গার কুম্ভীর রয়েগাল কুম্ভীরটা গঙ্গার রয়েছে তা চিত্ত পরিবর্তন হয়ে পারুনি কি তুমি যদি গঙ্গার মহিমাটা বুঝিছ তুমি কুম্ভীর নিন্দা করিব না কোনো গঙ্গা নিন্দা করিব আমি কম করছে কুম্ভীর নিন্দা করছে গঙ্গা কুমি নিন্দা করে পড়ে আসছি কারণ গঙ্গা রইলেন কুম্ভীর রইলেন এ অপরাধ লাগে গেল না তুমি সেটা করবে সে পিলা সকালে সেয়া কৌলি সেটা তুমি করে পারবে জন শুদ্ধ ভক্ত নথিলে শুদ্ধ ভক্ত স্থান না সেটা শুদ্ধ ভক্ত এটা প্রভুপাত শুদ্ধ ভক্ত প্রভু গুরুদেব নিজে কিন্তু চৈতন্য মহাপ্রভুঙ্কর পূর্ণ কৃপা প্রাপ্ত ইটিলি যাই এমতি ভক্ত গাড়ি দৌঁছেন কি বিশ্বর এমতি করে বিশ্বরে মহাপ্রভুঙ্কর মনোভীষ্ট যেটা লা পৃথিবী তো আছে এটা গোটে কল্পনা হয়ে সবুদিন পাই রয়ে থাকে যদি প্রভুপাত না আসতে কেবল কল্পনা হয়ে রয়ে থাকে যে সে রসিক নুহতি তা নুহে সে যে রসতত্ত্ব জাণি না তাহা নুহে ভগবান যা গ্রহণ করেদেলে ভগবান যা দ্বারা বিশ্বরে এত বড় কাম করছেন সে কোণ ছোট ছোট যুব ছোট সাধু যদি গোটিয়ে প্রভুপাত ন আসতে গোটে স্টেটমেন্ট সবুদিন পাই অপূরণীয় রয়ে থাকে এটা সবলে কল্পনা পৃথিবীর কেমন গোটে হরিনাম হব ভারতের হরিনাম হয়ে নথিলা এবে তুমি যাও গাঁ গড়লে দেখবে সব কত জায়গা আছে ইস্কন লোক এবে সব জাঁগলেন না ইস্কন বহি পত্র ক্যাসেট ইস্কন মন্দির সব জাঁগলেন না ভারতের লোক জাঁ নথিলে তাহলে প্রভুপাত যাই নথিলে বিদেশ কথা কম কেউ সেতলে আমার সব মহারাজ মানে সব থিলে প্রভুপাত ভেটে আসলে প্রভুপাত বিদেশ ফেরিলে আসি কহিলে কলে তাঙ্ক স্বামী মহারাজ ডাকন্তি স্বামী মহারাজ আমি যে ভাবুলু আপনার আমি গোটে সবুলে কল্পনা ভাবু গুরুদেব এটা কুহতি ঠাকুর ভক্তি ঠাকুর কুহতি সমস্ত কুহতি পৃথিবী রাতে যেতে নগর আদি গ্রাম পচ সর্বত্র পচ এটা কল্পনা এটা কোণ পৃথিবীর কেমন হব ম ভারত আমি করিপার এত তো পণ্ডিত লোক হয়ে ভারতীয় লোক গ্রহণ করুনা পৃথিবীর কে নাম করিও কিন্তু আমি দেখলে আজ মহাপ্রভু আপনার দ্বারা এটা করে এটা ছোট কাম নাই বিদেশে প্রচার করা বিদেশে শ্রীবিগ্রহ প্রতিষ্ঠা করা গোটে মিশনারি আক্টিভিটি শুদ্ধ বৈষ্ণব ধর্ম প্রচার করা তুমি যাই নিজে কর ইস্কন ব্রাণ্ডে করনি একুটিয়া যাই কর তুমি ইস্কন না নকি নালি কপড়া পিঁধিক গোটে জায়গার যাই মঠখণ্ড করি কেতটা লোক ভক্ত করছো তারপরে কুহ ভারতের কর দেখা সে তাঙ্কর গোদ কুন্দে চৈতন্য মহাপ্রভুঙ্কর মিশন ଇସ୍କନ ମାନେ ଚୈତନ୍ୟ ମହାପ୍ରଭୁ, ଆମେ ଚଳିପାରୁନା ଏଇଟା ଆମର, ସବୁବେଳେ ଗୁରୁଙ୍କର ମିଶନ ଗୁରୁଙ୍କ ଠାରୁ ଡିଫରେଣ୍ଟ, ତାଙ୍କର ସମୟ ଶକ୍ତି ସେ ଭଗବାନଙ୍କ ଦ୍ୱାରା ଆବିଷ୍ଟ ହେଇକି ଆସିଛନ୍ତି। ଆରେ ଆମେ କୁମ୍ଭୀରକୁ ଦେଖି କଣ ଗଙ୍ଗା ନିନ୍ଦା କରିବା? କୁମ୍ଭୀରକୁ ଦେଖି ଗଙ୍ଗା ନିନ୍ଦା କରିପାରିବେ? ତୁମେ କଣ କରିବ ନା ଗଙ୍ଗାରେ ସ୍ନାନ କରିପାରୁନ, କରିବ କଣ ତାହେଲେ? ଦୂରରୁ ସେ ଗଙ୍ଗା କୂଳରେ ପ୍ରଣାମ କରି, ମାନସିକ ପ୍ରଣାମ କରିକି ଆସିବାକୁ ପଡିବ। ଗଙ୍ଗା ସବୁବେଳେ ମହତ ବୁଦ୍ଧି ରହିବ, କୁମ୍ଭୀର ରହିଗଲା ମୁଁ କଣ କରିବି, ଭିତରକୁ ଯାଇପାରୁନି। କିନ୍ତୁ ତା ସ୍ଥାନ ଯେ ନଷ୍ଟ ହେଇଯିବ ସେମିତି ନା, ଧାମ ଯେ ଏଇ ଯେଉଁ ନାସ୍ତିକ ଲୋକ ଯାଇ ଧାମରେ ରହିଗଲେ, ସବୁ ଖରାପ କାମ କିଏ କଲେ, କୋଉଠି କଣ କଲେ, ତା ମାନେ ନୁହେଁ ଯେ ଧାମ ଖରାପ ହେଇଗଲେ, ସେଠି ନାହିଁ। ଆମକୁ ସଙ୍ଗ ମିଳୁନି, ସେଥିପାଇଁ ଆମେ ଧାମରେ ରହିଲେ ବି ଯେହେତୁ ଆମର ରସିକ ନୁହନ୍ତି, ଆମେ ଭଗବତ ସଙ୍ଗ ଆମର ହେଇନି, ଆମେ ଧାମ ରହିଲେ ଭଜନଟା ହବନି, କାରଣ ସେଇଭଳି ଆମର ସଙ୍ଗ ମିଳୁନି। ଆଉ ଆମର ପନ୍ଥା ହେଲା ଆମେ ଗୁରୁଙ୍କର ଆଦେଶରେ ଚାଲୁଛେ, ତା ଅର୍ଥରୁ ଯେ ଧାମର କିଏ ଖରାପ ଲୋକ ରହିଗଲା ବେଳେ ଧାମର ମହିମା ନାହିଁ, ଆଶ୍ରମରେ କିଏ ଖରାପ ଲୋକ ରହିଗଲା ବେଳେ ଆଶ୍ରମର ମହିମା ନାହିଁ। ଗୁରୁ ଭଜନ କରୁଛନ୍ତି, ତୁମେ ଯେଉଁଠି ଭଜନ କରୁଛ, ତୁମେ ଯେଉଁଠି କିଛି କରିଛ, ସେଥିରେ ତୁମର ଭଜନ ନଥାଇପାରେ, ତୁମର ସେଥିରେ କିଛି ମୂଲ୍ୟ ନଥାଇପାରେ, କାରଣ ତୁମ ଭଜନ ବେଳେ ତୁମେ ଯେତିକି ଜାଗାଟା କରିଛ, ଜଣେ ଶୁଦ୍ଧ ଭକ୍ତ ଯେଉଁ ଜାଗା କରିଛନ୍ତି, ତାଙ୍କର ବିଗ୍ରହ ଅଛି, ତାଙ୍କର ମିଶନ ଅଛି, ତାର ଶକ୍ତି ଅଛି, ତୁମକୁ ସେଟା ଅନ୍ତରରେ ବହୁମାନ ସବୁବେଳେ କରିବାକୁ ପଡିବ, ସେତିକି ନ କରି ତୁମର ଭକ୍ତି ହବନି। ଭକ୍ତିଟା ଛୋଟ ଜିନିଷ ନୁହେଁ, ଛୋଟ ଛୋଟ କଥାରେ ଅଟିକି ରହିଛି। ଆଉ ମୁଁ ସେ କଥା କହୁଥିଲି, ଆଶ୍ରୟଟା ଭଗବାନଙ୍କର ଆଶ୍ରୟଟା ବିଶାଳ ଆଶ୍ରୟ ନା, ଆଉ ଛୋଟ ଛୋଟ କଥା ଭଗବାନ କେତେ ସେ କରୁଣା କରୁଛନ୍ତି, କେତେ ଦୟା କରୁଛନ୍ତି, ଜୀବ ଧରିପାରିବନି। କାରଣ ଏ ଅନ୍ତର ରାଗ ଦ୍ୱେଷ ସାଂସାରିକ ବୁଦ୍ଧି ଗୁଡା ମୁଣ୍ଡରୁ ଯାଇନି ନା, ଭକ୍ତିଟା ବହୁତ ବଡ ଉର୍ଦ୍ଧାର ଜିନିଷ। ଏଇ ଜିନିଷ ସବୁ ଲୋକମାନେ ଯିଏ ବୃନ୍ଦାବନ ରହିଛି ସେ ଇସ୍କନକୁ କ୍ରିଟିସାଇଜ୍ କରିଦେବ, ଇସ୍କନ ଏହା ହେଉଛି, କିନ୍ତୁ ତୁମେ ତୁମର ବୁଦ୍ଧିଟା କେତେ ବଡ କର, ଏଇସବୁ ଠିକ୍ ନା। ସେମାନେ ଜାଣନ୍ତିନି, ଯେଉଁମାନେ ଭଜନ କରିବା ଲୋକ ସେମାନେ ଭକ୍ତି କେଉଁଠି ହେଉଛି, ଭକ୍ତି କଣ, ଶୁଦ୍ଧ ଭକ୍ତ କଣ, ସେସବୁ ଜାଣିଦେବେ। ଆମେ କେବେ ଆମ ଗୁରୁଦେବଙ୍କ ପାଖରୁ ଶୁଣିନୁ କାହାକୁ ନିନ୍ଦା କରିବା କଥା, ସେ କେବଳ ପ୍ରଭୁପାଦ କଥା କହିବେ, ତାଙ୍କ କଥା କହିବେ, ମୋତେ ଗୁରୁଦେବ ଏହା କହିଛନ୍ତି, ପ୍ରଭୁପାଦ ଶାସ୍ତ୍ର ଏହା କହିଛନ୍ତି, ବାସ ସରିଲା। ନିନ୍ଦା କାହାକୁ, ସେ କୋଉ ସମ୍ପ୍ରଦାୟ କୋଉଠି କଣ କରୁଛି, କିଏ କୋଉଠି କଣ କରୁଛନ୍ତି, ସେସବୁ ପ୍ରଶ୍ନ ଉଠାନ୍ତି। ସିଦ୍ଧାନ୍ତ ଆଶା ଯେ ପଚାରିଲା ଯାହା କହିବେ, ଯିଏ ଶୁଦ୍ଧ ଭକ୍ତି କରିବ ସେ ସମସ୍ତ ସ୍ଥିତିଟାକୁ ଜାଣିପାରିବ। ଆମେ ଆମ ପନ୍ଥାରେ ଯିବାର ଅଛି, କିଏ କେଉଁ ପନ୍ଥାରେ ଯାଉଛି, ଭଗବାନ ଯାହାକୁ ବୁଦ୍ଧି ଦେଉଛନ୍ତି ସେଇ ପନ୍ଥାରେ ସେ ଯାଉଛି, ଆମକୁ ଯେଉଁ ପ୍ରଭୁ ଯେଉଁ ପନ୍ଥାରେ ଆଣିଛନ୍ତି ଆମେ ସେଇ ପନ୍ଥାରେ ଯିବାର ଅଛି। କିନ୍ତୁ ମନେ ରଖିବାକୁ ପଡିବ, ଆଶ୍ରୟ ବିଶାଳ ଅଛି, ମାର କୋଳ ଅଛି, ସେ ହାତରେ ଚାହୁଁଛି ଛୁଆକୁ ଉଠିବା ପାଇଁ, କିନ୍ତୁ ଆମେ ନିଜେ ମଣିଷ ହେଇପାରୁନି, ଛୁଆ ଯଦି ନଜୀବ ତାର ଖେଳିବ ମା କୋଳକୁ, ସେଟା ତାର ଦୋଷ ନା। ଭଗବାନ ନହେଲେ ସେ ଏଇ ବିଗ୍ରହଙ୍କ କଥା କହୁଥିଲେ, ସେ ବିଗ୍ରହଙ୍କୁ ଆଣିଲେ, ଆଚାର୍ଯ୍ୟଙ୍କୁ ଆଣିଲେ, ଆଚାର୍ଯ୍ୟ ପୁଣି ଆସିକି କୃଷ୍ଣ ସଂସାର ଗୁରୁଦେବ ଯେଉଁ ଶବ୍ଦ କୁହନ୍ତି, କୃଷ୍ଣ ସଂସାର ଏଠି ଖୋଲିଲେ ବଧଝିଅମାନଙ୍କ ପାଇଁ ଏଇଟା ଗୋଟେ କମ୍ ବଡ କାମ, ଏଗୁଡ଼ାଙ୍କୁ ରଖି ଖାଇବା ପିଇବାକୁ ଦେଇକି ଠାକୁର ସେବାର ଲଗା, ତାର ପୁଣି ଭଲ ମନ୍ଦ ସିଏ ମାଡ଼ ପିଡ଼ି ଲାଗିବେ, ତାଙ୍କ ମୁଣ୍ଡରେ କୁଆଡ଼େ କଣ କରିବେ, କିଏ କୁଆଡ଼େ ବଦମାସି କଲା, ତାକୁ ସମାଧାନ କର, ଏଇଟା କି କାମ, ଏଇଟା ଏଇଟା ସଭ୍ୟମାନଙ୍କର ବି କାମ ନୁହେଁ, ଗୋଟେ ବିରକ୍ତିଆ ଲୋକ ଗୋଟେ ମାନେ ଇଏ ଲୋକକୁ ନେଇ ସଭ୍ୟ ଲୋକକୁ, ସେ କହିବେ ଏଇଟା ମଠ ମଧ୍ୟରେ ଏମିତି କଣ ହେଉଛନ୍ତି, ଗୁରୁକଣ ଏଟା ଜାଣନ୍ତିନି କି, ଯେ ମିଶନ କରୁଛନ୍ତି ସେ ଜାଣିନାହାନ୍ତି, ଏଇ ବୋଧ ଝିଅମାନେ ଏଠି ରହିବେ, କିନ୍ତୁ ଏମାନେ ଆଶ୍ରୟ କୋଉଠି ନେବେ, ସେ ତ ସେଇ ଚ୍ୟାଲେଞ୍ଜ ଦେଇକି ଯିବେ ନା। ଜଣେ ତ ଶୋଧନ ହେଲେ ଭଜନ କରିବ, ଗୁରୁଟା ଜାଣନ୍ତି ସବୁ, ଜାଣିକି ଏମାନେ ଆଶ୍ରୟ ଦେଇକି ରଖନ୍ତି, ସାଧୁଗୁରୁ ଜାଣନ୍ତିନି ନା, ସବୁ ଜାଣିଦେଇ ସମସ୍ତେ ଶୁଦ୍ଧ ଭକ୍ତ ଆସୁଛନ୍ତି ଏଠିକି, ନା କୃଷ୍ଣ ସଂସାର ସେ ଖୋଲନ୍ତି, ଏ ଜୀବଟା କେମିତି କୃଷ୍ଣ ପାଖକୁ ଯାଉ, କାରଣ କୃଷ୍ଣଙ୍କର ଏଟା ମିଶନ, କୃଷ୍ଣ ଚାହୁଁଛନ୍ତି ଜୀବ ମୋର ଆଶ୍ରୟ ଭିତରକୁ ଆସୁ, ମୋର ବିଶାଳ ଆଶ୍ରୟ ମୁଁ ଖୋଲିଲି, କିନ୍ତୁ ଜୀବ ଆସିପାରୁନି, ସେ ମାୟା ଆଶ୍ରୟରେ ରହୁଛି। ସେ ଭଗବାନ ଯୋଜନା ଦେଲା କାମ କରେ ନା, ସେ ସାଧୁକୁ ପଠାନ୍ତି ନା, ଆଉ କୃପା ଶକ୍ତ କରିକି, ଆଉ ସାଧୁର କୃପାଟା ରହିଲା, ଯେଉଁ ଭାଷାରେ ଯେଉଁ ସ୍ୱଭାବରେ ଯେମିତି ଆମେ ସବୁ ଗୁରୁ ଦେଉଥିଲା ବେଳେ, ମୁଁ ଏବେ ସବୁ ସେ ଚିନ୍ତା କରୁଛି, ଗୁରୁ ଦେଉଥିଲା ବେଳେ ସେ ଯେଉଁ ଆମର ଭକ୍ତମାନେ ସେ ପ୍ରସାଦ ପାଇବେ ଭଲ ମନ୍ଦ କରି, ସେ କଣ ସବୁ ଆସିକି ବୁଝନ୍ତି, ପେସେଣ୍ଟ ପଚାରିଦେବେ କେତେ ପଇସା ଖର୍ଚ୍ଚ ହେଉଛି, କ'ଣ ହେଉଛି, କେମିତି କ'ଣ ଖାଉଛନ୍ତି, କେଉଁଠି କ'ଣ କରୁଛନ୍ତି, କେମିତି ରହିଛନ୍ତି, ପ୍ରସାଦ ପତ୍ର ଭଲ ମନ୍ଦ, ତା ଭିତରେ କେଉଁ ଡିସ୍ପ୍ୟୁଟ୍ ହେଉଥିଲା କି ନାହିଁ, କେତେ କଥା, କେତେ କିଏ କ'ଣ କରୁଥିଲା, ଆମେ ସବୁ ନିଜେ ଦେଖିଛୁ, ସବୁ ସବୁ ଆସିକି ସବୁ ସହିବେ ଦେଖିବେ, କାହିଁ ଜାଣିଛନ୍ତି ଏଇ ମାସ ବଦ୍ଧ ଯିବ ରହିଛନ୍ତି, ଯେଉଁଠି ରହିବେ ସେଠି ଡିସଏଗ୍ରିମେଣ୍ଟ ହେବ, କିଛି ଝମେଳା ହେବ, କାହିଁ ଭୁଲ କାମ କରିବେ, ମହାପ୍ରଭୁଙ୍କର ପାର୍ଷଦ ମହାପ୍ରଭୁ ଦେଖିଦେଇଗଲେ, ଆଉ ପ୍ରଭୁ ସେଠି ପଟେ ମହାପ୍ରଭୁଙ୍କ ପାର୍ଷଦ ମହାପ୍ରଭୁଙ୍କୁ ସଙ୍ଗ ଛାଡ଼ିକି ଯାଇକି ଭଟ୍ଟାଚାର୍ଯ୍ୟ ବଳଭଦ୍ର ଭଟ୍ଟାଚାର୍ଯ୍ୟ ଯାଇ ପଶିଗଲେ ନା, କଣ ତାଙ୍କ ନା କାଲା କୃଷ୍ଣ ଦାସ, ମାୟା କେତେ ବଡ ବଳବାନ, ଆଉ ଦେଖିଦେଲା ଆମେ ସେଇ ଜଗତରେ ରହିଛେ, ଆଉ ସବୁ ଏସବୁ ଜିନିଷକୁ ଜାଣନ୍ତି କିଏ, ଶୁଦ୍ଧ ଭକ୍ତ। ତଥାପି ଗୋଟେ ଜୀବକୁ ଆଶ୍ରୟ ଦିଏ। ଭଗବାନ ଆଶ୍ରୟ ବହୁତ ବିଶାଳ କରିଛନ୍ତି ନା, ଆମର ଭାଗ୍ୟ ଯେମିତି ଆମେ ସେଠି ବୁଝିପାରୁନି। ଏଇ କଥାରେ ଏଠି ପଢ଼ିଛନ୍ତି ଯେ ଆପଣ ଇନ୍ଦ୍ର ହୁଅନ୍ତୁ, ଆପଣ ହିଁ ପାଳନକର୍ତ୍ତା ଦେବତା, ଗାଭୀ, ବ୍ରାହ୍ମଣ ଆଉ ସାଧୁଙ୍କର ଆପଣ ଯେହେତୁ ପାଳନକର୍ତ୍ତା, ଆମର ଇନ୍ଦ୍ରଙ୍କର ପ୍ରୟୋଜନ। କାହା ଆଗରେ କହୁଛନ୍ତି? ଇନ୍ଦ୍ର ଆଗରେ କହୁଛନ୍ତି ପ୍ରେମର ଆଧିକ୍ୟ ବଶତଃ। ତାପରେ ପ୍ରାର୍ଥନା କଲେ, କହିଲେ ଆଜ୍ଞା ମୁଁ ଟିକେ ଅଭିଷେକ କରି, ମୁଁ ଟିକେ ଅଭିଷେକ କରି। ଭଗବାନଙ୍କର ଆମେ ଆମେମାନେ କଣ ଭଜନ, ଯୋଉ ଭଜନର ଯୋଉ ଅଙ୍ଗ ଗୁଡିକ ସବୁ ରହିଛନ୍ତି, ସୂକ୍ଷ୍ମ ଜିନିଷ ଯୋଉ ରହିଛନ୍ତି, ଆଚାର୍ଯ୍ୟ ମାନେ କଣ କରନ୍ତି, ଭଗବତ ଶକ୍ତିର ସେମାନେ ଆବିଷ୍ଟ। ତ ସୂକ୍ଷ୍ମ ଯୋଉ ମର୍ମ ରହିଲା, ଶାସ୍ତ୍ରର ସୂକ୍ଷ୍ମ ମର୍ମଟା ତାଙ୍କ ଦେହରେ ପ୍ରକାଶିତ ହବ। ଆମେ ଯୋଉଟା ବୁଝୁଛେ ଶାସ୍ତ୍ରର ମର୍ମ ବୁଝୁଛେ, ହଁ ଶାସ୍ତ୍ର ଏଇ ଶ୍ଳୋକର ଅର୍ଥ ଏହା, ନିରନ୍ତର ଭଜନ କରିବା ଉଚିତ। ମହାପ୍ରଭୁ କଣ କହିଲେ? ଚବିଶ ଘଣ୍ଟା ଜଣେ ଭଜନ କରିବ। ଭକ୍ତି ଠାକୁର କହିଲେ ଯେ ଲକ୍ଷପତି ନ ହବ, ମୁଁ ତା ହାତରୁ ଠାକୁର ଖାଇବିନି, ମୁଁ ତା ମୁହଁ ଦେଖିବିନି। ତେଣୁ ତୁମେ ଶୁଣିଦେଲେ କଣ କହିବ? ମୋର ଲକ୍ଷ ନାମ ଲକ୍ଷ କରିବ। ତୁମେ ଏଟା କଣ ବୁଝିଲ? ଏଟା ଶାସ୍ତ୍ର ଅର୍ଥଟା ବୁଝିଲ, ତା ଅର୍ଥଟା ହେଲା ଲକ୍ଷ ନାମ ନହେଲେ କରିବିନି। ତାହେଲେ ତୁମେ ସେଇଟାକୁ ଲଗେଇବ ପ୍ରଭୁପାଦ। ପ୍ରଭୁପାଦ କଣ କହିଛନ୍ତି? ଷୋଳମାଳ ଜପ କରିବ, ଷୋଳମାଳ ଜପ। ଏବେ ସେ ଯାଇଥିଲେ ସେଠିକି କାନପୁର, ସେ ପିଲାମାନେ କହିବେ ନା ହାର କୁଛ ଡିବୁଟି ଏସେ ବୋଲତେ ମହାରାଜ, ଷୋଳମାଳ ଆମେ କୁଛ ନାଇଁ ହୋଗା। ତାଙ୍କୁ କହିଲେ ତୁମକୁ କଣ ବୋଲା? ଓ ଗୁରୁ ହେ କ୍ୟା, ତୁମକୁ ଯୋଉ ବୋଲ ରହେ ଓ ଗୁରୁ ହେ, ତୁମାରା ଗୁରୁ କେତେ ମାଲା କରତା ବୁଝିଲୁ? ସୁପମର୍ମ ଶାସ୍ତ୍ର ଅଛି, ତୁମେ ଶାସ୍ତ୍ର ପଢି କହିଦବ, ବୁଝି ମାନେ ବୁଝେଇଦବ, ବୁଝିପାରିବ। ସୂକ୍ଷ୍ମମର୍ମଟା କେବଳ ଆଚାର୍ଯ୍ୟମାନଙ୍କ କୃପାରା ଆସିବ। ଶାସ୍ତ୍ର ସବୁ ସୂକ୍ଷ୍ମ ସେବା, ଗୋଟେ ସେବାଟା ଗୋଟେ ଲୋନ ଖଟିଲା ଭଳିଆ ଲାଗୁଛି, ଆଉ ଗୋଟେ ସେବାଟା ଗୋଟେ ଜୀବନର ପ୍ରାଣ ଭଳିଆ ଲାଗୁଛି, ସେଠି ସେଠି ରସ ମିଳୁଛି। ଏସବୁ ଅଲଗା ଅଲଗା, ସୂକ୍ଷ୍ମମର୍ମଟା ଅଲଗା ଅଛି। ମୁଁ ତାକୁ ସେଇଟା ବୁଝେଇଲି, ମୁଁ ଯେ ଷୋହଳ 64 ମାଳା କରୁଛି, ତାକୁ ପଚାରିଲେ 64 ମାଳା ଭିତରେ ତା ମନଟା କେତେଥର ରହୁଛି କୃଷ୍ଣଙ୍କ ପାଖରେ? ହେଲେ ଭକ୍ତି ଠାକୁରଙ୍କ କଥାଟା, ଭକ୍ତିମନ ଠାକୁରଙ୍କ କଥାଟା ମୁଁ କହିଲି। ଭକ୍ତି ଠାକୁର କଣ କହିଛନ୍ତି ସେ କଥା? ଲକ୍ଷମାଳା ପୂର୍ଣ୍ଣ ହେଲେ ସଂଖ୍ୟାମାଳା ଗଣି, ହୃଦୟ ନା ପଶିଲା ରସ ବିନ୍ଦୁ ଶିରମଣି। ସଂଖ୍ୟାମାଳାକୁ ଗଣି ଗଣି 64 କରିଦବ, କିନ୍ତୁ ରସ ଗୋଟେ ବିନ୍ଦୁ ନଥିବ। କାହିଁକି? ଗୁରୁଦେବ ସେ ଗୋଟେ ଷ୍ଟେଟମେଣ୍ଟ ପୁରା ଛିଡ଼ିଦେଲେ, ଯେପର୍ଯ୍ୟନ୍ତ ତୁମେ କୃଷ୍ଣ ସଂସାର ନ ପଶିଛ, ଗୁରୁ ସଂସାର ନ ପଶିଛ, ତୁମେ କେବଳ ଯାହା କରିବ ସେଟା ସବୁ ନାମାକ୍ଷର ଗୁଡା। ହଁ ତୁମେ ଗୋଟେ ଷ୍ଟ୍ରଗଲିଂ, ବହୁତ ଷ୍ଟ୍ରଗଲିଂ କରୁଛ, ମୋ ମନଟା ଚଞ୍ଚଳ ହଉଛି, ମୋର ବିଷ ଆସକ୍ତି ଆସୁଛି, ମୁଁ ହରିନାମ କରି, ତୁମେ ହରିନାମଟା କରୁଛ ଖାଲି ସେ ବିଷୟଟାକୁ ହାର କରିବା ନାଗି ନା କଣ? ଆଉ କଣ କଣ କୃଷ୍ଣଙ୍କୁ ପାଇବା ପାଇଁ ନା? ତୁମର କୋଉ ଲାଳସା ଆସୁଛି କୃଷ୍ଣଙ୍କୁ ଭଜନ କରି? ହୃଦୟ ତ ଚିତ୍ତଟା ସ୍ଥିର ହଉନି ନା? ମୋର ଲକ୍ଷ୍ୟ କୃଷ୍ଣ ପ୍ରେମ, ଏଇଟା ଆଇଲାଣି? ଏଇଟା ଯିବାର ଆସିପାରିବେ ଆସିପାରିବେ? ଲୋକ ଯେମିତି କୁହନ୍ତିନି ମୋତେ ରୋଗ ହେଇଗଲା, କଣ ଖାଇବି? ଔଷଧ ଖାଇବି। ଔଷଧ କେମିତି ଖାଇବି? ଔଷଧ କାହିଁକି ଖାଉଛି ନା? ରୋଗଟା ମୋର କିନ୍ତୁ ଭଲ ହେଇଯିବ, ଆମର ସେ ରୋଗ ଭଲ ହବାନି, କେମିତି କାମ କ୍ରୋଧ ଯୋଉଟା ଅଛି ଭଲ ଭଲ ହେଲା, ମୁଁ ଗୋଟେ ବଡ ଲୋକ ହେବି, କୃଷ୍ଣକୁ କୃଷ୍ଣଙ୍କୁ ସେବା କରି କୃଷ୍ଣ ପାଇବି, ଇଏ ଲକ୍ଷ୍ୟ ନାହିଁ? ଆଚାର୍ଯ୍ୟ କୃପା ନ କଲେ ହବ? ସେଥିପାଇଁ ଗୁରୁଦେବ କହିଲେ ଲକ୍ଷ ଲକ୍ଷ ନାମ ହଉଛି କେବଳ ନାମ ଅପରାଧ ଯିବ, ଯେ ଗୁରୁବାନୁଗତ୍ୟରେ ଭଜନ ନ କରିବ। ଗୁରୁବାନୁଗତ୍ୟ ଏମାନେ ସବୁ ଗୁଡ଼ିଏ ଦର୍ଶନ ଏଗୁଡ଼ାକ, ଆଉ ସୁଖମର୍ମ ଏଗୁଡ଼ାକ, ଏହା ଉପରେ ଧ୍ୟାନ ଦଉନାହାନ୍ତି। ତୁମେ ହଜାର ଲେକ୍ଚର ହଜାର ଜିନିଷ ଶୁଣିଲେ ତାଙ୍କ ମୁଣ୍ଡ ସବୁ ପଜଲ ହେଇଯାଉଛି ଛୁଆମାନଙ୍କର। ଶିକ୍ଷିତ ପିଲା ଘର ଦ୍ୱାରା ସବୁ ଛାଡ଼ିକି ଆସନ୍ତି, କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତେ, ଲକ୍ଷେ ଟଙ୍କା 2 ଲକ୍ଷ ଟଙ୍କା ନା ଚାକିରି ଛାଡ଼ିକି ଆସିଛନ୍ତି, ତାଙ୍କୁ କହିଦେଲେ ତାଙ୍କ ମୁଣ୍ଡ ଖରାପ କହୁଛି, 16 ମାଳ କିଛି ହବନି। ମାନେ ତୁ ଯିଏ କହୁଛି ଲକ୍ଷ ମାଳ କିଛି ହବନି, ତାକୁ 10 ଲକ୍ଷ ନ କହିବି କିଛି ହବନି। କରେ ନାମଟା, ଯୋଉ ନାମ ତ ହେଲା ଅପ୍ରାକୃତ, ସେ କାହାର କୃପାର ନାମ? ନାମ ଦେଇଛନ୍ତି କିଏ? କିଏ ବଡ଼ା ମତେ 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 ବୁଝାଅ, ନାମ ପାଇଲ କୋଉଠୁ ତୁମେ? ମନ୍ତ୍ର କାହାର? ମନ୍ତ୍ର ତୁମେ କିଏ ଦେଇଛନ୍ତି? ଖାଇବା ପାଇଁ କିଏ ଦେଇଛନ୍ତି? ରହିଛ କାହାର ଆଶ୍ରମରେ? ତାଙ୍କର ତ କଥାରେ ତୁମେ ଚାଲୁନ, ତୁମେ ମାଳ କରିଦବ କୋଉଠି, ଜପ କରିଦବ କୋଉଠି? ତୁମେ କିଏ ରଖିଛନ୍ତି? କିଏ ସଂସ୍ଥା ତିଆରି କରିଛନ୍ତି? ଜଣେ ସାଧୁ ମନ୍ତ୍ର କେଉଁଠି ଆସିଲା? ସାଧୁ ପରମ୍ପରାରେ ଆସିଲା। ମନ୍ତ୍ର ଦେଲେ କିଏ? ଗୁରୁ। ଆଜି ପୋଷୁଛନ୍ତି କିଏ? ସବୁ ଗଲାପରେ ଦେଖିଲେ ତାଙ୍କ ପ୍ରତି ଆନୁଗତ୍ୟ ନାହିଁ, କହିବେ ମୁଁ ମୋ ନାମ କରିବି, ସରିଲା ତ ନାମ କରୁଥା ବାପା, ସେଟା ନାମାକ୍ଷର ଗୁଡାକ ମନ୍ତ୍ର। ସାଧୁ ଆନୁଗତ୍ୟ ନହେଲେ ମନ୍ତ୍ର କାମ କରିବେନି, ସ୍ୱତନ୍ତ୍ର ମନ୍ତ୍ର ମନ୍ତ୍ର ଫଳ ଦେବେନି, ମନ୍ତ୍ର ପ୍ରସନ୍ନ ହେବେନି। ମନ୍ତ୍ର ଆସିଛନ୍ତି ଏ ଜଗତକୁ କାହା ମାଧ୍ୟମରେ? ସାଧୁ ମାଧ୍ୟମରେ ନା ଆଉ ପରମ୍ପରା ମାଧ୍ୟମରେ? ଆଉ ପରମ୍ପରା ସାଧୁମାନେ ନିଜର ଭଜନ ସମ୍ପତ୍ତି ଭଜନ କରିକି ଯୋଉ ରଖିଥିଲେ ରସକୁ ଆଉ ଜଣେ ଆଚାର୍ଯ୍ୟଙ୍କୁ ଦେଲେ, ତାଙ୍କର ସଞ୍ଚିତ ଯୋଉ ରସ କୃପା ସବୁ ଦେଲେ, ସେ ମନ୍ତ୍ର ସେଇ କୃପାକୁ ଧରିକି ଆସୁଛନ୍ତି ନା? ଆଉ ଜଣେ ଗୁରୁ କାହିଁ ଜପ କରି ମନ୍ତ୍ର ଦେଉଛନ୍ତି? ମାଳତୀ ତୁ ନେଇ ହରେକୃଷ୍ଣ ମହାମନ୍ତ୍ର ଜପ କରିବୁ, ସେଟା କାହିଁକି ଦଉଛନ୍ତି? ହଁ ପରମ୍ପରା ଅଛି ନା, ଗୁରୁ ଗୁରୁ ଯେତେ ମାଳ ଯେତେ ଜଣଙ୍କୁ ଦେଖା ଦେବେ ସେ ମାଳା ଗୁଡ଼ାକି ସବୁ ଜପ କରିବେ, କାହିଁ ଜପ କରିବେ? ତାଙ୍କ ମାଳା ରାଉଣ୍ଡ କଲା ପରେ ଏଗୁଡ଼ା ଏକ୍ସଟ୍ରା କରିବେ, କାହିଁ କରିବେ ଏଗୁଡ଼ା? ନା ସେ ଗୁରୁ କୃପା, ଗୁରୁ ଗୁରୁଙ୍କର କରୁଣା, ଆଚାର୍ଯ୍ୟମାନଙ୍କୁ ଡାକିକି ମନ୍ତ୍ର ମନ୍ତ୍ର ପ୍ରଭୁଙ୍କୁ ପ୍ରସନ୍ନ କରିକି ସେ ମନ୍ତ୍ର ମାଳା ଜପ କରିବେ, ପ୍ରଭୁ ନା ପ୍ରଭୁ ଏ ଜୀବରେ ଜପ କରିକି କିନ୍ତୁ ଆପଣଙ୍କୁ ପାଉ। ମନ୍ତ୍ର କ'ଣ ଏମିତି ସ୍ୱତନ୍ତ୍ର କାମ କରିବେ? ମନ୍ତ୍ର କେବେ ଆଚାର୍ଯ୍ୟଙ୍କ ବିନା ପ୍ରକଟ ହେବେ? ଏ ଲୋକଗୁଡ଼ା କ'ଣ ଜାଣିଛନ୍ତି କି ଜାଣନ୍ତିନି? ଭକ୍ତ ଜାଣିପାରିବେନି ତତ୍ତ୍ୱ, ଆଉ ଏ ଗୌଡ଼ି ତତ୍ତ୍ୱ ଏ ସବୁ ସୂକ୍ଷ୍ମ ମର୍ମ ଆଚାର୍ଯ୍ୟମାନେ ଏଗୁଡ଼ା କହିଛନ୍ତି, ନହେଲେ ହବନି। ମନ୍ତ୍ର ସ୍ୱୟଂ ପ୍ରକଟ ହେବେ, ମନ୍ତ୍ର ସେ ଲେଖିଲେ ନା ମନ୍ତ୍ର ମୂର୍ତ୍ତି ଅମୂର୍ତ୍ତିକମ୍। ନାରଦ କହିଦେଇ ଗଲେ ନା, କହିଲେ ନିଜ ଓଂ ନମଃ ଭଗବତ ବାସୁଦେବ ମନ୍ତ୍ର ନିଜ କାୟିକ ବାଚିକ ମାନସିକ ତିନିଟା ସେବା କରିବ। ଏ ମନ୍ତ୍ର ମୂର୍ତ୍ତି ଅମୂର୍ତ୍ତିକମ୍, ଏ ମନ୍ତ୍ର ମୂର୍ତ୍ତିମନ୍ତ ହେବେ, କୃଷ୍ଣ ହେବେ, ସେଟା ହେବେ ନା। ମନ୍ତ୍ର ମୂର୍ତ୍ତିମନ୍ତ କେମିତି ହେବେ? ଆଚାର୍ଯ୍ୟଙ୍କ କୃପା ନା, ନାରଦଙ୍କୁ ନାରଦଙ୍କ କୃପା ଢାଳି ଦେଇଥିଲେ ନା। ଆଉ ସେଟା ସବୁ ବୁଦ୍ଧି ଗୁଡ଼ା ଦେଖୁନ କେମିତି, 5 ବର୍ଷର ଛୁଆଟା କେମିତି ଏମିତି ବୁଦ୍ଧି ଆସିଗଲା। ଆମକୁ 10 ବାର କହୁଛି ଖାଉନି ବୋଲି, ଏତିକି ଖାଉନି, ଦେଖିଲା ଚଲେଇ ଦେବା, ଖାଇଲେ ମନେ ପଡ଼ୁଛି, ଖାଇଲେ ମନେ ପଡ଼ୁନି। ଦେଖ ତୁ ଜାଣିଥିବା ଖାଇଲେ ମୋ ଦେହ ଖରାପ ହବ, ଭୋଜନ କଲାବେଳେ ଦେଖିଲ ତୁମେ ଖାଇଦେଇଥିବ, ସେତେବେଳେ ଭୋଜନ କଥା ମନେ ପଡ଼ୁନି, ଦେହ କଥା ମନେ ପଡ଼ୁନି। ତୁ ଗୋଟେ 6 ବର୍ଷର ବାଳକ, ଗୋଟେ 5 ବର୍ଷର ବାଳକ କେମିତି ଫଟକିନି ତାଙ୍କର ସବୁ ଚାଲି ଆସିଲେ? ଗୁରୁ ବା କୃପାଟା କରିଦେଲେ ନା, ତାଙ୍କ ବୁଦ୍ଧି ଗୁଡ଼ା ସ୍ଥିର ହେଇଗଲା। ଯିଏ କହୁଛି ମୁଁ ଭଜନ 16 ମାଳା ହଉନି, 64 ମାଳା ହଉନି, କିଛି ହଉନି, ନା ଏଇ ଗୁରୁ ଗୁରୁବାନୁଗତ୍ୟ ରହିଲେ, ଗୁରୁନିଷ୍ଠା ରହିଲେ, ଆଚାର୍ଯ୍ୟ ନିଷ୍ଠା ରହିଲେ, ଗୁରୁ ଅର୍ଥ ଆଚାର୍ଯ୍ୟ ପରମ୍ପରା ସମସ୍ତ, ନିଜର ଗୁରୁ ସହିତ ପରମ୍ପରା ଆଚାର୍ଯ୍ୟ ଶୁଦ୍ଧ ଭକ୍ତମାନଙ୍କ ପ୍ରତି ନିଷ୍ଠା ରହିଲେ, ତାଙ୍କ କୃପାରେ ତୁମର ଲକ୍ଷ୍ୟଟା ସ୍ଥିର ହେଇଛି, ସଂକଳ୍ପ ଶକ୍ତିଟା ଆସି ତୁମର ବୁଦ୍ଧି ଆସି, ଶୁଦ୍ଧ ବୁଦ୍ଧି ଆସି, ସେତେବେଳେ ତୁମେ ଯେକୌଣସି କାର୍ଯ୍ୟ କରିବ। ତା ପୂର୍ବରୁ ଗାଡ଼ିର କ'ଣ ଅଛି ଦେଖିଲ ତୁମେ, ଯେଉଁ ଟ୍ରକ୍ ଫ୍ରକ୍ ଜାଣିନ, ଜାଣିଥିବ ଜାଣିଥିବ, ଏୟାର ବ୍ରେକ୍ ଅଛି ଟ୍ରକ୍ ଗୁଡ଼ାକରେ, ଏୟାର ବ୍ରେକ୍ ଅଛି, ତାର ବଡ଼ ବଡ଼ ସିଲିଣ୍ଡର ଅଛି, ଏୟାର ବ୍ରେକ୍ରେ ସିଲିଣ୍ଡର ଅଛି ନା, ଆଉ ସିଲିଣ୍ଡର ଅଛି, ସେତେବେଳେ ବ୍ରେକ୍ଟା ମରା ହେଉଛି, ଏୟାରଟା ଅଛି ନା, ଆଗେ ସେ ଗାଡ଼ି ଆଗେ ଷ୍ଟାର୍ଟ ଯେତେବେଳେ କରାଯିବ କ'ଣ ହେବ, ଯେଉଁ ବଡ଼ ଗାଡ଼ି ଗୁଡ଼ା ସବୁ ଷ୍ଟାର୍ଟ କରାଯାଏ, ଷ୍ଟାର୍ଟ କରାହେଉଛି, କ'ଣ କ'ଣ ଷ୍ଟାର୍ଟ କରିଦେବୁ, ଏୟାର ବ୍ରେକ୍ ଗୁଡ଼ା ଏୟାର ଗୁଡ଼ା ସବୁ ଫିଲ୍ଅପ୍ କରାହେବ। ଗୋଟେ ଗୋଟେ ଗାଡ଼ିରେ ସେମିତି ସେ ପଥର ଦେଇକି ରଖିଥାନ୍ତି, ଖସିଯାଏ, ତାର ତାଲିକି ହେଇଥିବନି, ବ୍ରେକ୍ କାମ କରିବେନି। ଆରେ ଏୟାରଟା ଅଛି ବୋଲି ତୁମେ ମାରିଦେଉଛ, ସେଠି ସିଏ ରହୁଛି, ଯିବ ବା ମାୟା ଜଗତ ଭିତରେ ରହୁଛି, ଯେତେବେଳେ ମାୟା ଭିତରୁ ଧସ୍କିନି ପଳସି ପଳେଇବ। ପ୍ରଭୁ କୁହନ୍ତି ନା ସେ କଥା, କ'ଣ ତୁମେ ଆଗ୍ରହ ଗୋଟେ ସୁନ୍ଦରୀ ନାରୀ, ଉର୍ବଶୀ ଭଳିଆ ନାରୀ ଆସି ଠିଆ ହେଇଛୁ, ତୁ କ'ଣଟା କରିବ, କ'ଣଟା କରିପାରିବ ତୁମେ? ଗୋଟେ କାନ୍ତ ସ୍ଥାନ ଗୋଟେ ନାରୀ ଆସି ଠିଆ ହେଲା, କି ଗୋଟେ ନାରୀ ଆଗ ଗୋଟେ ପୁରୁଷ ଠିଆ ହେଲା, ତୁମ କି ଭଜନ ଅଛି ତୁମେ ରଖିପାରିବ? ମାୟା ଦୀପା ସିଏ ତୁମେ କ'ଣ ହରିଦାସଟା କରିଛ? ଏ ବ୍ରେକ୍ ହଉଛି, ଯେମିତି ବ୍ରେକ୍ଟା କାମ କରୁଛି, ବ୍ରେକ୍ଟା ଦବେଇ ଦେଲା ବେଳକୁ ସେ ଗାଡି ଠିଆ ହେଇଯାଉଛି, କିନ୍ତୁ ଏୟାରଟା ଥିଲେ ତ ବ୍ରେକ୍ କାମ କରିବ, ଅଏଲ୍ ବ୍ରେକ୍ ଏୟାର ବ୍ରେକ୍, ଏ ଯେଉଁ ତୁମ ଛୋଟ ଗାଡ଼ି ଗୁଡ଼ାକ ଏଇଟା କ'ଣ ଅଏଲ୍ ବ୍ରେକ୍ ନା, ଆଉ ଅଏଲ୍ ଲିକ୍ ହେଲା, ବ୍ରେକ୍ ମାରିଲା କିଛି କାମ କରିବନି, ଗଲା ଆଉ କାମ କରିବନି, ଆକ୍ସିଡେଣ୍ଟ ହେଲା ଆଉ କ'ଣ? ଅଏଲ୍ଟା ସିନା ଗୋଟେ ତାର ପ୍ୟାକେଜ ପଡ଼ି, ଅଏଲ୍ଟା ତାର ଗୋଟେ ବକ୍ସ ଅଛି ନା, ଆଉ ଏୟାର ବ୍ରେକ୍ ଗୁଡ଼ା ନା, ଏୟାର ତାର ସିଲିଣ୍ଡର ଅଛି ନା, ଆଉ ଆରେ ଏୟାରଟା ରହିଛି ବୋଲି ତ ମାରିଦେଉଛ, ରହିଯାଉଛି ସେଭଳିଆ। ଏଇ ଯେଉଁ ବୁଦ୍ଧିର ପ୍ରଭାବଟାକୁ, ଭୌତିକ ବୁଦ୍ଧିର ପ୍ରଭାବଟାକୁ ରୋକିବ କେମିତି? ରୋକିବ ଏଇଟା, ଏଇ ଏୟାର ଯେମିତି ଷ୍ଟକ୍ ହେଇକି ରହୁଛି, ଏଇ ଆନୁଗତ୍ୟ, ଯଦି ଆନୁଗତ୍ୟ ଆମର ନ ରହିଲା, ଗୁରୁବାନୁଗତ୍ୟ ନ ରହିଲା, ଆଚାର୍ଯ୍ୟ ଅନୁଗତ୍ୟ ନ ରହିଲା, ଗୁରୁ ଗୁରୁ ନିଷ୍ଠା ନ ରହିଲା, ଏ ବ୍ରେକ୍ ଆଉ ତ ବୁଦ୍ଧି କିଛି ବୁଦ୍ଧିର ପ୍ରଭାବ ରୋକିପାରିବନି, ଆଉ କୁଆଡ଼େ ଗୁଡ଼ା ଠେଲିଲେ ପଳେଇବା, ଆମେ କ'ଣ ଆମେ କରିପାରିବା କହୁନା? ଆମ ହାତରେ କ'ଣ ବି ଅଛି? ଆମେ କାହାକୁ ଦୋଷ ଦେବା? ନିଜ ମନକୁ ଦୋଷ ଦେବା, ନା ସଂସାରକୁ ଦୋଷ ଦେବା, ନା କ'ଣ? ନିଜ ରୋକିବାର ଶକ୍ତିରେ ଆମର କ'ଣ ବି ଅଛି? ଆମେ କ'ଣ କରିପାରିବା? କ'ଣଟା କରିକି ଆମେ ରୋକିପାରିବା ତୁମେ କୁହ? କିଏ ଯେ ଯେ ଭକ୍ତ ଆଜି ଆସିଥିଲା ଘର ଛାଡ଼ିକି, ବା ଯିଏ ଭଗବାନ ଭକ୍ତି କରୁଛି, ସେ କ'ଣ ଚାହୁଁଥିଲେ ମୁଁ ଦୂରାଚାର ହେବି ବୋଲି? ସେ କ'ଣ ଚାହୁଁଥିଲେ ମୋତେ ଲୋକ ଗୁଡ଼େ କିଛି କୁହନ୍ତୁ ବୋଲି? ସମସ୍ତେ ଗୋଟେ ଭଲ ଉଦ୍ଦେଶ୍ୟରେ ଆସିଥିଲେ, ମୁଁ ଗୋଟେ ଭଲ ଭକ୍ତଟେ, ମୋ ସଂସାରରେ କଷ୍ଟ ପାଉଛି ଭଲ, କିନ୍ତୁ କାହିଁକି ହେଇପାରୁନାହାନ୍ତି? ସେ କ'ଣ କରିପାରିବେ? ନିଜେ କ'ଣ କରିପାରିବେ? ତାଙ୍କ ନିଜ ହାତରେ କିଛି ନାହିଁ, ଏଇଟା ମାୟାମୟ ଜଗତଟା ନା। ହେ ସୂତ୍ର, ଏଇ ଯେଉଁ ଗୌଡ଼ିଆର ଆମ ଆମ ପରମ୍ପରାରେ ସାଧୁ ଗୁରୁ ପ୍ରଭୁ ଆସିଥିଲେ ସବୁବେଳେ, କି ପଏଣ୍ଟ ସବୁବେଳେ କୁହନ୍ତି, ଏଇଟା ହେଉଛି କି ପଏଣ୍ଟ, ସକ୍ସେସ ସିକ୍ରେଟ ପଏଣ୍ଟ ସବୁବେଳେ କହିବେ, ସିକ୍ରେଟ ଅଫ୍ ସକ୍ସେସ। ଗୁରୁ ସାଧୁଗୁରୁ ଯାହା କହୁଛନ୍ତି ତାଙ୍କୁ ମାନ୍ୟ, ଏଇଟା ହେଉଛି ସିକ୍ରେଟ ଅଫ୍ ସକ୍ସେସ। ପ୍ରବୋଧଙ୍କ ଇଂଲିଶ ୱାର୍ଡ଼ ସବୁବେଳେ ସଫଳତାର ଏଇଟା ହେଉଛି ଗୁପ୍ତ ରହସ୍ୟ, ଗୁପ୍ତ ରହସ୍ୟ। ଗୁରୁ ବା ଆଚାର୍ଯ୍ୟ ବର୍ଗଙ୍କ କଥା ମାନିନି, ଆଉ ତୁମେ ଷୋଳ ତୁମେ ସେଇଠି ତ ବିଶ୍ୱାସ କରିପାରୁନ, ଆଉ ତୁମେ ତ ବ୍ରେକ୍ ନାହିଁ, ଆଉ ଏୟାର ନାହିଁ, ଆଉ ତୁ ବ୍ରେକ୍ ମାରିଥିଲେ କ'ଣ ହବ, ତୁମେ ଅଟକି ପାରିବନି ଭଜନ ଆଗେ ତ ବିଶ୍ୱ ପ୍ରଭାବକୁ ଆମେ ରୋକିପାରିବାନି। ବିଷୟ ପ୍ରଭାବଟାକୁ ମନ ବୁଦ୍ଧି ରଖିପାରୁନି। କୃଷ୍ଣ ପାହାର ମନ କଣ ଲଗେଇବ ମତେ କହୁନାହାନ୍ତି? ତୁମକୁ ତ ଠେଲୁଛି, ମନ ମନ ଦେହରେ ଆସି ଧକ୍କା ବାଜୁଛି, କୋଉଟା ବିଷୟଟା ଆସି ତ ଚଞ୍ଚଳ କରୁଛି। ଗୋଟେ ସ୍ଥିର ସିନା ହେଲେ, ଯେମିତି ଆମର ପାଣିଟା ଦେଖିବ, ପାଣିଟା ପବନ ବାଜିଲା ମାନେ ସିଏ ହଲୁଛି, ଆରେ ମୁହଁଟା କଣ ଦେଖିବ, ମୁହଁଟା ଝଲଝଲ ଦେଖାଯାଉଛି। ପବନ ଫବନ କିଛି ନ ବାଜିଲେ ସେଟା ତୁମେ ଜଳଟାରେ ତା ପ୍ରତିବିମ୍ବଟା ଦେଖିବ। ବିଷୟକୁ ତ ସବୁବେଳେ ଗୋଟେ ଯାହା ତୁମେ ଜଗତର ତ ସବୁ ବିଷୟ ରହିଛି, ଆମର ତ କୃଷ୍ଣ ସମ୍ବନ୍ଧ ହେଇନି, କୃଷ୍ଣ ସମ୍ବନ୍ଧ କିଏ ଦେଖୁଛି କି? ତାର ବିଷୟଟା ସବୁବେଳେ ତ ବାଡ଼େ ହେଉଛି ଗୋଟେ ମନ ଦେହରେ, ମନଟା ସବୁବେଳେ ହଲଚଲ ହେଲା, ଆଉ ସିଏ କଣ କୃଷ୍ଣଙ୍କୁ ଚିନ୍ତା କରିବ? ଆଉ ରୋକିବ କେମିତି ତୁମେ ତୋର ଯୋଉ ମାନସିକ ବିଷୟ ପ୍ରଭାବଟାକୁ ରୋକିବ କେମିତି? ସେଥିପାଇଁ ସେ ଭଜନଟା ଯୋଉ ଆମେ କହୁଥିଲୁ ନା, ସେ ଲେଖିଲେ କଣ, ଶ୍ରୀକୃଷ୍ଣ ଭଜିତେ ନାହିଁ ଚାଏ ମତି, ବିଷୟ ଭୋଗତେ ପ୍ରବଳ ଆଶକ୍ତି। ଏଟା ସମସ୍ତଙ୍କର ଅବସ୍ଥା ନା, ଆଉ ତପସ୍ତ ଯିବ ଆଉ, ବିଷୟର ଆଶା ନାହିଁ ଛାଡ଼େ ମ, ବିଷୟ ଏତେ ସଦା ଥା, ଏଇ ପ୍ରଭାବଟା ରୋକିପାରିବେ ନାହିଁ। ଆଉ ଗୁରୁଦେବ ଆପଣ ଏ ଦୟା କରିବେ ତାହା ହବ, ତୁମେ ଆମେ ଅସଲ ଜିନିଷଟା ଛାଡ଼ ଦେଇକି ଆମେ ଗୋଟେ ସାଧନ କାମ କରିବା, ମୁଁ ସାଧନ କରିଦେବି ଚଉଷଠି ମାଳା, ତୁମେ ଲକ୍ଷ ମାଳା ଜପ କରୁ ନା, କେତେ ଲକ୍ଷ ମାଳା କର, ସବୁବେଳେ ତୁମେ ମନେ ରଖିବ ତୁମେ ଶୁଦ୍ଧ ଭକ୍ତ ନୁହଁ, ତୁମେ ସାଧକ। ସେ ସିଦ୍ଧ ଅବସ୍ଥା ଭକ୍ତି ଠାକୁର କୁହନ୍ତି, ସାଧକ ସିଦ୍ଧ ଏକ ନୁହନ୍ତି, କେବେ ସେମାନେ ଏକ ନୁହନ୍ତି, ଦେଖିବା ପାଇଁ ଏକ ହେଇଗଲେ କେବେ ଏକ ନୁହନ୍ତି। ଚିତ୍ତବୃତ୍ତିର ଚିତ୍ତର ବୃତ୍ତି ହଉଛି ପୁରା ଓଲଟା ଦିଗରେ, ସାଧକର ଚିତ୍ତ କଣ ସବୁବେଳେ ବିକ୍ଷେପ ଅବସ୍ଥାରେ ରହେ, କେତେବେଳେ କେତେବେଳେ ଗୋଟେ ସ୍ଥିର ଅବସ୍ଥାରେ ଆସେ। ଯେ ପେଣ୍ଡୁଲିୟମ ଦେଖିଛ ନା କଣ, ଯୋଉ ଆଗରୁ ଘଣ୍ଟା ଥିଲା ଟଙ୍ଗ ଟଙ୍ଗ ସ୍କୁଲ ମାନଙ୍କରେ, ଅଛି କି ଭାବିଲ ତୁମ ସ୍କୁଲରେ, କୋଉଠି ତୁମ ସ୍କୁଲ ଅଛି, ତୁମର ତ ହେଇ ଟିକ ଟିକ ଘଣ୍ଟା ହେଲାଣି, ଆଉ କୋଉଠି ଅଛି? ଆଗ ଆମ ସ୍କୁଲରେ ସବୁ ଥିଲା, ସାର କହିବେ ଏଟା ଚାବି ଦିଅରେ, ତାର ଚାବି ଥିଲା ଦିଟା, ଦିଟା ଚାବି ତା ଭିତରେ ଧୀରେ ଥିବ, ତା ଚାବି ଖୋଲିକି ତାକୁ ତା ଚାବିଟା ବି ମୋଡ଼ା ହବ, ସପ୍ତାହକୁ ଥର ନା କେମିତି କଣ ଦିନକୁ ଥରେ ଏମିତି ଦିଆହବ, କି ସପ୍ତାହକୁ ଥରେ ଦିଏ, ସେ ପେଣ୍ଡୁଲମଟା ଘୁରୁଥିବ ଟଙ୍ଗ 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 ଘୁରୁଥିବ, ମନ ସେଭଳିଆ ଆମର ଚାଲିଛି ନା ସବୁବେଳେ, ଆଉ ପେଣ୍ଡୁଲମ ଭଳିଆ ଘୁରୁଛି, ସେ କେବେ ହେଲେ କିଛି ବିଷୟ ଆସକ୍ତି ନହେଲେ ବି ଗୋଟେ ସୁଖ ନିଜ ଦେହରେ ଲଗେଇଦବ ମନ, ଭଜନ କଣଟା କରିବୁ କହୁନାହାନ୍ତି? ତୋର ଯଦି ତୁମର କହିବେ ମୋର ନାରୀ ଆସକ୍ତି ନାହିଁ, ଧନ ଆସକ୍ତି ନାହିଁ, ସମ୍ମାନ ମୋର ଦରକାର ନାହିଁ, ମୁଁ ତ ଜ୍ଞାନ ବି ନାହିଁ, ମତେ କିଏ ପଚାରୁଛି, ପୁଣି ନିଜର ସୁଖ ଦୁଃଖ ବି ଲାଗିବା, ମୋର ଦେହ ଏମିତି ହେଇଗଲା, ମୋର ମନ ଇ କଣ ଭଜନ ଆମେ କରିବୁ? ସେଥିପାଇଁ ଏ ଯୋଉ ଆଶ୍ରୟଟା ଯୋଉ ଭଗବାନ ବିଶାଳ ଆଶ୍ରୟ ଦେଲେ, ତା ଭିତରେ ସବୁଠୁ ବଡ ଆଶ୍ରୟ ହେଲା ସାଧୁ ଆଶ୍ରୟ, ସବୁଠୁ ବଡ ଆଶ୍ରୟ ହେଲା ସାଧୁ, କାହିଁକି ତାଙ୍କର ମର୍ସିଫୁଲ ଇନକାର୍ନେସନ, ଆମ ଭାଷାରେ ଆମର ଆଚରଣ ଆମର ସ୍ଥିତି ତାଙ୍କ ସିଏ ତାଙ୍କ ପାଖରେ ପ୍ରକଟ ହବ। ଆଉ ତାଙ୍କ ପାଖରେ ଯଦି ଆମେ ହୃଦୟର ଯା କୁହନ୍ତି ବ୍ୟଥା ହୃଦୟର ଅବସ୍ଥାକୁ ଆମେ ତାଙ୍କ ପାଖରେ ନ ଖୋଲି ପାରିଲେ, ଆଉ ଆଉ କଣ ଆମ କଥା ଶୁଣିବ କିଏ? ତୁ ଓକିଲ ପାଖରେ କଥା ଲୁଚେଇବ, କେସ୍ ଡିଗ୍ରୀ ହେବ ରେ ଓକିଲ ଜଜ ଓକିଲ କଥା ହିସାବରେ ନା ତୁମ କଥା ହିସାବରେ, ଯାଇଛ କୋଉଠୁ କେବେ ବୋଇଲେ? ଆଉ ଯାଇନ, ଆଉ ଯାଇ କଳା ବାଳାଙ୍କ ସାଙ୍ଗରେ ଥରେ ମିଶିଲେ ହବ ନା? ଆଉ ଜଜ ତୁ ସେଠି ବସିଥିବ, ସେ ଜଜ କାହା କଥା ଜଜମେଣ୍ଟ କରେ? ଓକିଲ କଥା ଜଜମେଣ୍ଟ କରିବ, ତୁମ କଥା ତୁମେ ଖାଲି ଠିଆ ହେଇଥିବ ଭଲ ଭଲ ହେଇକି ଅନଉଥିବ, ତୁମକୁ ପଚାରିବ ପ୍ରଶ୍ନ, ସେ ଓକିଲ ପଚାରୁଥିବ ତୁମକୁ, ତା ଓକିଲ ତୁମ ଓକିଲ ପଚାରିବ ତାକୁ, ଜଜମେଣ୍ଟ କିଏ ଦବ? ତୁମେ ଯଦି ନୁଚେଇଥିବ ଓକିଲ ପାଖରେ କଥାଟାକୁ କେସ୍ ହବ? କାହିଁକି ଓକିଲ ସବୁ ପଏଣ୍ଟ ଗୁଡା ଜାଣେ, କୋଉ ପଏଣ୍ଟରେ ୟାକୁ ଖସେଇବି, ଏ ଯୋଉ ଲୋକ ଗୁଡା ମର୍ଡର କରନ୍ତି, ମୁଁ କୋଉଠି ଗୋଟେ ସ୍ଟୋରୀ କହୁଥିଲି ସେଠି, ଗୋଟେ ବହୁତ ପୁରୁଣା କଥା ମୁଁ ଶୁଣିଥିଲି, ଏବେ କହୁଥିଲି ଏଇ ସେପଟ କ୍ଲାସ୍ ହଉଥିଲା ବୋଧେ 2-3 ବର୍ଷ ତଳେ କହୁଥିଲି, ଗୋଟେ ମର୍ଡର କରିଦେଇଛି, ମାରିଦେଇଛି ଲୋକଟା, ତ ମାରିଦେଇଛି କଣ, ହଁ ମାରିଦେଇଛି ତାକୁ, ତ ସେ ଅନ୍ଧାର ଥିଲା, ଗୋଟେ ଲଣ୍ଠନ ଥିଲା, ଯୋଉ ଲଣ୍ଠନ ଆଗରୁ ସୁଥାଏ ତାକୁ ମର୍ଡର କରିଦେଲା, ପ୍ରମାଣଟା କଣ ଦବ? ଧରା ପଡ଼ିଗଲା, ଧରା ପଡ଼ିଯାଇ ଜେଲ ଭିତରେ ରହିଲା, ସେ ଲଣ୍ଠନ ଫଣ୍ଠନ ସବୁ ମର୍ଡର ଜିନିଷ ଗୁଡା ସୁରକ୍ଷା ଯାଇନି, ଯୋଉଟା ଯୋଉଟା ମାରିଥାନ୍ତି ସୁରକ୍ଷିତାନ୍ତି, କେସ୍ ଚାଲିଲା, ଇଏ ଯାଇ ତା ଗୋଡ଼ତଳେ ପଡ଼ିଗଲା, ବଡ଼ ଓକିଲକୁ ଧରିଲା, ତା ଗୋଡ଼ତଳେ ପଡ଼ିଗଲା, ଆଉ ଭାଇ ସତ କଥା ମୁଁ ମାରିଛି, ମାରିଦେଇଛି, ଆଉ ମତେ ବଞ୍ଚା ଆଜ୍ଞା, ମୋର ନୂଆ ବାହା ହେଇଥିଲା କଣ କହୁଥିଲି, ମୁଁ ସବୁ ଭୁଲିଗଲି, ଷ୍ଟୁଡେଣ୍ଟ ନୂଆ ବିବାହ ହେଇଛି, ବୋଉଟା ଆସି ଘରେ ରହିଛି, ମର୍ଡର କେସ୍ରେ ଫସିଗଲା, ଜେଲକୁ ପଳେଇଗଲା, ଆଉ ମୋ ବୋଉଟା ମରିଯିବ ଆଜ୍ଞା, ନୂଆ ବାହା ହେଇଛି, ଆଉ ଓକିଲ ବି ଚିନ୍ତା କଲେ ନୂଆ ବାହା ହେଇଛି କଣ କରିବା, ଭାରତର ପିଙ୍ଗଳ ଭାଗ, ଭାରତୀୟ କୋର୍ଟଟା କଣ କି, ଭାରତୀୟ କୋର୍ଟ ଗୋଟେ ବଡ ଇଏ ଜିନିଷ, ମୁଁ ତ ଏଇଟା ସବୁ କିଛି ଜାଣିନି, ସବୁ ଶୁଣିଦେଲା ପରେ ମୁଣ୍ଡକୁ ସବୁ ସକ୍ ଲାଗେ, ଭାରତରେ ହେଲା ଦୋଷୀ ଦଣ୍ଡ ପାଉ ବା ନ ପାଉ, ନିର୍ଦ୍ଦୋଷ ଆଗେ ଖଲାସ, ଯେ ଦୋଷୀ ନିର୍ଦ୍ଦୋଷ ତା ଉପରେ ଦଣ୍ଡ ଏଇଟା ଭାରତର ପ୍ରାଧାନ୍ୟ। ସେ କୋଉ ଓକିଲ ମତେ ବୁଝେଇଲା, ସେ କହିଲା ଭଲ କଥା ଗୁଡାକ, ଦୋଷୀ କି ଦଣ୍ଡ ମିଳୁ ବା ନ ମିଳୁ, କିନ୍ତୁ ନିର୍ଦ୍ଦୋଷୀ ବି ଦଣ୍ଡ ହବ। ଇଏ ତାହେଲେ ଓକିଲ କଥା ମାନେ ଏ କଥା କାହିଁ ପଡୁଛି, ଆମର ହୃଦୟ ଯୋଉ ବେଦନା ଯେମିତି ସେ ଲେଖା ନା ଗୁରୁଦେବ ଦୟାମୟ, ସାଧୁଗୁରୁଙ୍କ ପାଖରେ କହିବା ନା ଭଗବାନ ଆମ କଥା ଶୁଣିବେ, ସେ ଜଜ ଲୋକ ବସିକି ଦେଖୁଛନ୍ତି ସଂସାର ମାୟା ବସିକି ଛାଡ଼ିଛନ୍ତି, ଜୀବ କଣ ଛଟପଟ ସେ ଦେଖୁଛନ୍ତି, ଏ ସାଧୁଙ୍କୁ ଗୁରୁଙ୍କୁ ଏଇଥିପାଇଁ ବ୍ୟାସ ପୂଜା ତୀର ଭାବ ଯୋଉ ଆଶ୍ଚର୍ଯ୍ୟଙ୍କର ଉତ୍ସବ ଏଟା ସବୁ ଯାହାକୁ ଜଜମେଣ୍ଟ ଡେ ଯେମିତି ପ୍ରଭୁ ଏକାଦଶୀ କୁହନ୍ତି ସେଇଟା ସବୁ ଆମର ପ୍ରାର୍ଥନା ଦିବସ ନା, ସବୁ ଆଚାର୍ଯ୍ୟଙ୍କୁ କମଣା କରିକି ହୃଦୟର ଅବସ୍ଥା ନିଜର ସ୍ଥିତି ସେଇଟା ଜଣାଇବାକୁ ପଡିବ। ଆଉ ସେଇଟା ତ ସବୁଦିନ ଗୁରୁ ପୂଜା, ସବୁଦିନ ଆମର ହୃଦୟର ବ୍ୟଥା ବା ବେଦନା ତାଙ୍କୁ ଜଣାଇବା। ଆମର ପରମ୍ପରା ଏତେ ସୁନ୍ଦର ଶିଷ୍ଟ, ମାଳାରେ ବି ପ୍ରତି ମାଳାରେ ବି ଗୁରୁଙ୍କର ନାମ କରିକି ତାଙ୍କୁ ଜଣାଇବା। ଆଉ ସେ ତ ଓକିଲ କହିଦେଲା, ଓକିଲ ତାଙ୍କର ତ ହାର୍ଟ ଟଚ୍ ହେଇଗଲା, ଆଜି ନୂଆ ବୋହୂଟା ଘରେ ଅଛି ଅସୁବିଧା ହେଇଯିବ, ଆଉ କୁଆଡ଼େ ଉଦ୍ଧାର କରାହବ, ଆଉ ଯେତେ ପ୍ରକାର ଚେଷ୍ଟା କଲା ଇଏ ପାରିବନି, କାହିଁକି ତ ମର୍ଡର କରିଛି ପ୍ରମାଣ ହେଇଯାଇଛି। ଆଉ ସେଠି ସବୁ ବହୁତ ବହୁତ ଦିନ କଲେ ମତେ ଟାଇମ ଦିଅ, ବହୁତ ଲେଖା ଲେଖି କରି କେମିତି ଯେତେ ପ୍ରକାର ଚେଷ୍ଟା କଲା ତ ଖସେଇ ପାଇପାରିଲାନି। ଆଚ୍ଛା ମର୍ଡର କଲାବେଳେ କିଏ ଥିଲା କଣ ଥିଲା, ନା ସେ ଲାଇଟ୍ ଜଳୁଥିଲା କଣଟା ଲଣ୍ଠନ ଜଳୁଥିଲା, ଦେଖିବା ଲୋକ କଣ କହୁଛି ମୁଁ ଦେଖିଛି ଲଣ୍ଠନ ଜଳୁଥିଲା, ଇ ସେଠି ଚିନ୍ତା କଲା ଗୋଟିଏ ଲଣ୍ଠନଟା ହଉଛି ସାକ୍ଷୀ, ଲଣ୍ଠନ କୁହନ୍ତି କିରୋସିନ ଲ୍ୟାମ୍ପଟା, ସେଇଟାକୁ ତା ଦେହରେ ଫିତା ଥିବ, ଫିତାଟା ତା ଦେହରେ ଥିଛି ନା, ଫିତାଟାକୁ ଖସିବାର ଅଛି, ଫିତାଟା କାଢି ଆଣିଲେ ମୁଁ ପ୍ରମାଣ କରିଦେବି ଲଣ୍ଠନ କାହିଁକି ଆଣନ୍ତୁ କୋର୍ଟକୁ, ଆଉ ସେ ମର୍ଡର କରୁନି କୋର୍ଟକୁ ଆଣିବ, ଜଜ ଆଗରେ ଲଣ୍ଠନ ଆଣିକି ଦେଖିବାକୁ ଫିତା ନଥିବ ଆଉ କଣ, ଆଜ୍ଞା ଜଳୁଥିଲା କେମିତି ଲୋକ ଦେଖିଛି କୋଉଠି ମିଛର, ଫିତାଟା ଥିଲେ ପ୍ରମାଣ ହେଇଯିବ କଣ ଲଣ୍ଠନଟା ଜଳୁଛି, ଲଣ୍ଠନ ବି ଫିତା ଥିଲା ସେଟା ରହିଛି, ତାଙ୍କର ଯୋଉ କେସ୍ ଚାଲିଛି ଯୋଉ ଜେଲ ଭିତରେ ରହିଛି ତା ଷ୍ଟୋର ରୁମ୍ରେ, ଇଏ ଓକିଲ ବୁଦ୍ଧିଦେଲା ଧର ତାର କିଏ ଅଛି ଷ୍ଟୋର ରୁମ୍ ଇନଚାର୍ଜ, ସେ ଡାକିଲା ଲୋକକୁ ଏତେ ପଇସା ଦିଆହବ, ତୁ ସେ ଲଣ୍ଠନ ଖାଲି ଫିତାଟା ଦେଇଦେ, ସିଏ କାହିଁ ବୁଝିବ ଏତେ କଥା, ଓକିଲ ବୁଦ୍ଧି ସିଏ କାହିଁ କହିବେ, ଯୋଉ ଗଳା ବାଟ କୁହନ୍ତି ନା ଓଡ଼ିଆରେ ଗୋଟେ ଅଛି ଗଳା ବାଟ, ଗୁରୁ ବୈଷ୍ଣବଙ୍କୁ ଗଳା ବାଟରେ ପାକ କରେଇବେ ନା, ଆଉ ଭଜନରେ ଏଇ ଯୋଉ ଟିକେଟ ହୁଏ ଦେଖିଛ ନା ଭାବିଲେ, ତୁମର ଯୋଉ ନାଟ ପୁଅ କରୁଛି ବା ନାଟ ଯୋଉ ଆଣିକି କଣ ଏଟା ଅପେରା ପକଉଛି ତା ଦେହରେ ଗୋଳା ବାଟ ସବୁ ଥାଏ, ସିଏ ରହିଥିବେ କଣ ସବୁ ତାଙ୍କ ଦଶ ଜଣ ପାଞ୍ଚ ଜଣ ସବୁ କଣ ହେଟା କୁହନ୍ତି, ତାଙ୍କର କମିଟି ରହିଥିବେ, ତା ସାଙ୍ଗ କିଏ ଆସି ଟିକେଟ କରୁନି ଆଉ ଟେକି ଦେବା ଏଇ ଯା ଯା, ଏ ମୁଁ ତ ଦେଖିବି ସବୁ ଆଉ ଛୋଟ ବେଳେ ସେ କରିବ ଛୁଆ ତା ସାଙ୍ଗ ଯା ପଳା ଯା ଯା ହେଇ ଯା ଛାଡ଼ିଦେ ତାକୁ ଛାଡ଼ିଦେ ଦେଖ, ଆଚ୍ଛା ଆମର ଦେଖୁନା ପ୍ରସାଦ ବେଳେ କିଏ ଆସିବ ସିଏ ଭିଆଇପି ଲୋକ ବସିତେ ହେଇ ଛାଡ଼ିଦେ ଛାଡ଼ିଦେ, ଏଠି ଗଳା ବାଟ କୁହନ୍ତୁ ସେଠି ତୁମର ଅଧିକାର ନାହିଁ, କିନ୍ତୁ ଇଏ ତାଙ୍କ ଶକ୍ତି ବଳରେ ତୁମକୁ ଭିତରକୁ ସେଇଟା ଆମ ରାସ୍ତାଟା ନା, ଆଉ ତୁମେ ଭଜନ କଣଟା କରିବ, ମୁଁ କୋଉଠି ରହିକି ତୁମେ କି ଭଜନ କରିବ, ଯୋଉ ବୃନ୍ଦାବନ ରୁହ କି ମଥୁରାରୁ ରୁହ କି ଦ୍ୱାରକାରୁ ରୁହ କି ଗୁରୁଙ୍କ ଆଶ୍ରମରୁ ରୁହ, ଏ ଗଳା ବାଟରେ ପାର ହବା କଥା, ତାଙ୍କ ନିଜ ଲୋକ ହେଇଗଲେ ଯେମିତି ଆମ ନିଜ ଲୋକର ଚିହ୍ନା ଅଛି ପ୍ରସାଦ ଦିଆ ହଉଛି, ଆମେ କଣ କହୁଛେ ଏଇ ତ ବସିଦେ ଆଗେ ପୋଷା ପୋଷା, ଏ ଗଳା ବାଟରେ ସେ ପଶିଗଲା, ଗୁରୁ ବୈଷ୍ଣବ ମାନେ ଏଇଭଳିଆ ପାଠ ପାର କରିବେ ନା ଆମକୁ, ଆଉ ସିଏ ତାଙ୍କର କେତେବେଳେ ତାଙ୍କର ନିଜର ହବାର ଅଛି, ସାଧାରଣ ଭୋଜନ ବେଶୀ କାମ ଦେବନି, ଗୁରୁଦେବ କିନ୍ତୁ କି ସାଧନ କରିବ, ତମ ମୁଣ୍ଡ ଗୁଡାକର ସବୁ ବିଷୟ ଗୁଡା ବସିଛି ତୁମେ କି ସାଧନ କରିବ, ସେ ସାଧୁଗୁରୁଙ୍କର ସେବା କରି ତାଙ୍କ ପ୍ରତି ଆନୁଗତ୍ୟଟା, ଏ ଆନୁଗତ୍ୟ ଆଶ୍ରୟ ନ ରହିଲେ ଗଲା ତୁମ ସବୁ କପଟ ତ ଆସିଯିବ, ତୁମେ ମରିଯିବ ପୁରା, ଆଉ ଭକ୍ତି ଜୀବନରେ ଏଇଟା ପତନ ଅବସ୍ଥା, ଆଉ ସେତେବେଳେ ତୁମେ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟ ଏମାନଙ୍କ ପ୍ରତି ମହିମା ଗୋଟେ ଆମର ମହିମା ମହିମାନ୍ୱିତ ବୁଦ୍ଧି ଆସୁନି, ଏମାନେ ଜଗତରୁ ନୁହନ୍ତି, ଏମାନେ କେବଳ ମୋତେ ଉଦ୍ଧାର କରିପାରିବେ, ମୋ ପ୍ରାର୍ଥନା କୃଷ୍ଣ ଶୁଣିବେନି, ମୁଁ ଜପ ଯଦି କରୁଛି କଣ ଜପ ମୁଁ କରିବି, ଯୋଉ ରାଧାରାଣୀ ପ୍ରାଣ ଦେଇ ଦିଅନ୍ତି କୃଷ୍ଣଙ୍କୁ ପ୍ରତି ପଲକରେ, ସେ ଲେଖିଲେ ଗୀତ ଗୋବିନ୍ଦରେ ପତତି ପତତ୍ରେ ବିଚଳିତ ପତ୍ରେ ସଙ୍କିତ ଭାବ ଡୁପୟାନମ ସଚକିତ ନା ସଚକିତ ନୟନମ, ପତ୍ର ପଡ଼ିଗଲେ ଯିଏ ଚକିତ ହେଇଯାନ୍ତି କୃଷ୍ଣଙ୍କ ପାଇଁ, ଏତେ ସାବଧାନ କୃଷ୍ଣ ଆଇଲେ କି ଜଗିକି ଶଯ୍ୟା ବିଛେଇକି ସେ ରୁହନ୍ତି, ପଥକୁ ଚାହିଁକି ବସୁଛନ୍ତି, ଏତେ ସାବଧାନରେ ସେ ସେବା କରୁଛ, ଆମର କଣ ଆମର କେଉଁ ଯୋଗ୍ୟତା ଅଛି ତମେ ତାଙ୍କୁ ପାଇବା, ଏଇ ଗୋଳା ବାଟରେ ଯେମିତି ଓକିଲ ପାର କରିବା, ଆମ ବାଟଟା ହଉ ପଥରଟା ହଉ ଯେ ଏଇ ଆଶ୍ରୟ କଥାରେ ପଡୁଛି, ସିଏ ଆଶ୍ରୟ ବହୁତ ସାଧୁ ହରିଗୁରୁ ବୈଷ୍ଣବଙ୍କର ଆଶ୍ରୟ ଆଚାର୍ଯ୍ୟ ଆଶ୍ରୟ ବହୁତ ବଡ଼, ସେଥିରେ ଯେତିକି ପାରେ ଯିବା ଯିବା ନା ଯୋଉଠୁ ଅଟକିଯିବ ଅଟକିଯିବ, ସେ ଦିନ ନ ଚାହିଁଲେ ବି ଅଟକେଇ ଦେବେ ବାଟରେ କିଛି କଥା ନାହିଁ, ଆଉ ସେ ଓକିଲଟା ଧରିଲା କଲେ ତୁ ଯା ତାକୁ ସେଇ ଷ୍ଟୋର କିପର ଯିଏ ଅଛି ତାକୁ ପଇସା ଦିଆହବ, ତୁ ସେ ଲଣ୍ଠନର ଫିତାଟା କାଢ଼ିଦେ, ଇଏ ଷ୍ଟୋର ରହିଛି ଇଏ କଣ ଜାଣିବ, এই সিল গোটে লণ্ঠন অছি কি না অছি তার সব কেস নম্বর থাকে না এত কেস নম্বর এই জিনিস এত কেস নম্বর সে মর্ডর করছে তার মোবাইল তার কোনটা রাইফল যা সব সব রখাই থাকে সেই কেস নম্বর সে লণ্ঠন রু ফিতাটা কাড়ি দিয়ে দেয় তার কোণ গলা লণ্ঠন ফিতাটা কাড়ি দিয়ে দেয় ওকে গলা নেল ফিটা খসি যাবে আর কিছু অসুবিধা না গলা জজ কত কহিলা আজ্ঞা মর্ডর কোণ মনুষ্য আগে মর্ডর করুন প্রমাণ কোণ না প্রমাণ সেই লোক বা দেখিছি তাকে মর্ডর কলা বেড়ে না দেখিছি কেমি দেখিলা এটা অন্ধার রাতে লা কেমি দেখিলা সে না লণ্ঠন লা এ লণ্ঠন ধরা হয়েছে সে ঘরে কাল আজ্ঞা লণ্ঠনটা অনা লণ্ঠন লে কিরোসিন লা কি না কি ফিতা কি লা কি না হ্যাঁ কিরোসিন এত দিন হলানি কিরোসিন শুকিয়ে যাইব ফিতাটা আছে কি না আজ্ঞা দেখুন আর সব তো যা জায়গায় খোলা ফিতা নাই আর কোণ পাপার হয়ে গেল খসি চলে গেল আর তুমি উকিল পাখে মিছ কথা কহব গলা আর কেস জিগ্রেট কেস দিত আর উকিল ডাউট করব গলা কোণ এই আমার অবস্থাটা সে পরম্পরা আচার্যঙ্কর যে আনুগত্য এটা বহুত বড় আশ্রয় ভগবান বহুত বড় দয়া তৎপাদ পূতেন মহৎকৃতেন দশম স্কন্ধরে কহিলে দেবস্তুতিরে আও তৎপাদ পূতেন মহৎকৃতেন ভবান্তি পশ্চাপদম পশ্চপদ করে দিয়ে আপনার ভবসাগর এই ভবসাগর এই সংসার গোটে ভবসাগর ভবসাগর আপনার নৌকা রখি দিয়েছেন কিন্তু নৌকাটা একূল রু সেকূল যাই পারে চক্রধান টিকাটা করছেন নৌকার কোণ কাম নৌকার যে পার হব সে কেউ যাব একূল রু সেকূল যাব কিন্তু নৌকাটা কেবল সেকূল যাই পারে সবুলে একূল রুচি এত বড় বড় রসিক মানে আমার যে লিখি দিয়েছেন চক্রবর্তী সম্প্রদায় উপরে তাকে যে বিশ্বাস করুনি আর কোণ করি ভজন আমি আমি পারুনি অলগা কথা আমি কাহা সাথে রই পারুনি এই কথা কহিল না সে স্থান না গঙ্গা কু কেবে তুমি কুমির রোজ বলে গঙ্গা কেবে তুমি অপবিত্র বলে কইপারিবনি তোমাকে সবুবেলা সম্মান দেওয়া পড়ে আচার্যঙ্কর শিক্ষা আচার্যঙ্কর অনুষ্ঠান কতবেলা হলে তুমি হৃদয়ের কম কম করিপারিবনি যেদিন কম কল কলা তোমার অসুবিধা পড়ে যাবে সেটি সে লেখিলে চক্রবাদ মহৎকৃত মানে মহৎ মানে ভবন্তি পশ্চাপদম বাছুর ভবসাগর এটা কিন্তু আপনার পাদপোত পাদরূপক পোত মানে কোণ নৌকা আশ্রয় করে দিকে এই ভবসাগরটা কোণ হয়ে যায় পশ্চপদ বাছুর পাদরে যেত জল রয়ে সেত জল হয়ে যায় তা নৌকা কোণ দরকার পড়ব নৌকা আপনার পাদপদ্ম হল নৌকা আপনার পাদপদ্ম যেত মহৎ আশ্রয় করে দৌছি এই ভবসাগরটা কোণ হয়ে যাচ্ছে পশ্চপদ হয়ে যাচ্ছে তেমন আপনার পাদপদ্মটা সবুলে এইটি রয়ে যাচ্ছে সেকূল যাইপার কোণ কি বুঝব পাদপদ্ম সে চক্রবার টিকার আরম্ভ কলে সিদ্ধস্বামী লিখলে কোণ এই নৌকাটা ভগবান পাদপদ্ম নৌকা সিদ্ধ না করে নৌকাটা কোণ সম্প্রদায় প্রবর্তক সম্প্রদায় যে প্রবর্তন করে দিয়ে যাইছে যে লোক মানে কুহতে না সম্প্রদায় গোটে কোণ না ঠাকুর ডাকিয়ার আছে না না সম্প্রদায় ভাগবত হিসেবে আমি কালি যদি পড়ে না সৌভাগ্য সিদ্ধান্ত সম্প্রদায় বিহীনা যে মন্ত্র নিষ্ফল ভাবে সম্প্রদায় মন্ত্র নহলে মন্ত্র থাকলে কোণ হব তুমি সম্প্রদায় আসিন মানে কেবে ফলবতী হব না ভগবান দশম স্কন্ধের দেবতা মানে স্তুতি করে কেউ এ সাম্প্রদায়িক যে আচার্য মানে রহলে গুরু বৈষ্ণব মানে রহলে তাঙ্কর শিক্ষা তাঙ্কর মহত বাণী তাঙ্ক প্রতি মহত বুদ্ধি এটা যদি প্রবল হৃদয় ভিতরে প্রবল ন আসলা অভিমান ন আসলা তোমার এই যে লোক গুড়া কুহতি নেই কোণ ছুয়াটি বেড়ে মুসব বহুত কথা শুনেছিল এটা সব মনে রয়েছে কর্পূর কোণ কুহতি কন্থা গধা কোটি জুটছে কর্পূর উড়ি যাইছি কন্থা কন্যা কন্যা পড়ছে কর্পূর উড়িগলে সে কোণ সে সে সব কোণ কাহ কুহতি এটা হ্যাঁ শুনেছি এটা কাহ কুহতি বড় ঘর ছুয়া হয়ে বড় ঘর ছুয়া তা টঙ্কা সম্পত্তি বাড়ি সব পড়ে যাবে কিন্তু নাটা থাকবে আসি সে চালুথে বলতে সব আমি দেখ ছুয়াটি বেড়ে আপনার সব বড় ঘরের ছুয়া তা খাইব নথা বরং তা থাট গুড়া সেগুলা সেগুলা কথা হব সা ভালো মন্দ লোক কুহতি সে দেখ এই কর্পূর উড়িগলানি কন্যা পড়ি রয়েছে লোক না তোমাকে দেখেই কুহতি সেভাবে না তাঙ্কর অভিমান গোটে রুয়ে না আমার যে সম্প্রদায়িক অভিমান আমার রুনি তুমি প্রভুপাদ তুমি রয়েছে ইস্কন তোমার প্রভুপাদ সেইভাবে তুমি দৃষ্ট দেখুন তুমি কোণ ভজন করে তো হইপারি কেবে হইপারি ভগবান বড় নুহতি ভগবানকে চিহ্নেবা লোক বড় ବଡ଼କୁ ଯେ ବଡ଼ କେବେ ବଡ଼ ହେଇପାରନ୍ତିନି, ବଡ଼କୁ ଜଣେ ଚିହ୍ନାନ୍ତି ବୋଲି ସେ ବଡ଼, ବଡ଼ ବଡ଼ ସେ ବଡ଼ କିସାନ କିଛି ନେଇଲେ ଭଗବାନ ଭଗବାନ ତ କିଛି ନେଲେ ଆମକୁ, ସେତିକି ତାଙ୍କୁ ଚିହ୍ନିବାକୁ ପଡିବ। ସେ ଭଗବାନଙ୍କୁ ଚିହ୍ନେଇ ପାରୁଛନ୍ତି, ଭଗବାନ ଜାଣିଛନ୍ତି ତାହେଲେ ସେ କେତେ ବଡ଼ ହେଇଥିବେ। ଭଗବାନ ସେତିକି କୃପା କରିଛନ୍ତି, ସେତିକି ଆଶ୍ରୟ ଦେଇଛନ୍ତି ବୋଲି ସେ ଆଜି ଭଗବାନ ଜାଣିପାରିଲେ। ଆଚାର୍ଯ୍ୟମାନଙ୍କ ପ୍ରତି କୌଣସି ପ୍ରକାରର ସବୁଠୁ ବଡ଼ ଆଶ୍ରୟ ଏଇଟା ନା, ପ୍ରମାଣ ଦେଖିବେ ଦେଖନ୍ତୁ ଭାରତ ସାଙ୍ଗେ ବଣ ଚାଲିଗଲା। ଆଜି ଇନ୍ଦ୍ର ପ୍ରତି ଭଗବାନ କାହିଁ ଖୁସି ହେଇଗଲେ, ତା ରହସ୍ୟ ଦେଖାଯିବ, ବ୍ରହ୍ମା ହେଉଛନ୍ତି ତାର କାରଣ। ସେ ଆଚାର୍ଯ୍ୟ ନ ସାଙ୍ଗେ ସାଙ୍ଗେ କହିଦେଲେ, ବାବା ମୁଁ ତ ଭୁଲ କରିଥିଲି, ତୁ ମୋ କଥାଟା ମା, ପଳା ଶୀଘ୍ର ପଳା, କାହାକୁ ସୁରଭିଙ୍କୁ ଧରିକି ଯା। ଏଠୁ ଭଗବାନ ପ୍ରଶ୍ନ କରୁଛନ୍ତି, ଏଠି ଇନ୍ଦ୍ର ନଷ୍ଟ ବ୍ରହ୍ମଣା ଚୋଦିତମ୍ ବୟମ୍ ଅବତୀର୍ଣ୍ଣ ଅସି ବିଶ୍ୱାତ୍ମନ୍ ଭୂମି ଭାରି ଭୂମି ଭାରାନୁପତେ ଭୂମି ଭାରାନୁପତେ। ହେ ବିଶ୍ୱାତ୍ମନ୍, ଆପଣ ପୃଥିବୀର ଭାର ବିନାଶ ନିମିତ୍ତ ଅବତୀର୍ଣ୍ଣ ହୋଇଛନ୍ତି, ବ୍ରହ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ଆପଣ ଆମମାନଙ୍କର ପ୍ରଭୁ ରୂପୀ, ସୁତରାଂ ମୁଁ ଆପଣଙ୍କର ଅଭିଷେକ କାର୍ଯ୍ୟ ସମ୍ପାଦନ କରିବି। କିଏ କହୁଛନ୍ତି? ସୁର ବିଷ୍ଣୁ ଚକ୍ରଠାରୁ ପ୍ରଶ୍ନ ଉଠାଇଲେ। ଭଗବାନ ପଚାରିଲେ, ସୁରଭି ତୁମର କଣ ଅଧିକାର ଅଛି ମୋତେ, ତୁମେ ମୋତେ କଣ ଅଭିଷେକ କରିବି ଚାଲୁଛ? ଏଠି କହୁଛନ୍ତି, ନୁ ଅସ୍ମାକମ୍ ତ୍ୱାଂ ତ୍ୱା ତ୍ୱାଂ ଇନ୍ଦ୍ର। ପୂର୍ବ ଶ୍ଳୋକ ସେ ତାର କଣ ଯୋଡୁଛନ୍ତି, ଯେହେତୁ ସୁରଭି କଣ କହିଥିଲେ, ଆପଣ ହଉଛନ୍ତି ଆମର ଇନ୍ଦ୍ର, ତେଣୁ ଇନ୍ଦ୍ରଙ୍କର ମୁଁ ଅଭିଷେକ କରିବି। ଭଗବାନ କୃଷ୍ଣ ପଚାରୁଛନ୍ତି, ନନୁ କସ୍ୟ ଉପଦେଶେ ନଃ ସ୍ୱାତନ୍ତ୍ରୀଣ ବା ତତ୍ରାହ। ଆଚ୍ଛା, କାହାକି ତୁ ଉପଦେଶ ଦେଇଛନ୍ତି କି ନା, ନିଜେ ସ୍ୱତନ୍ତ୍ର ଭାବରେ ତୁ ଚାହୁଁଛୁ ମୋର ଉପାସନା କରିବା ପାଇଁ, ମୋର ଅଭିଷେକ କରିବା ପାଇଁ? ଭଗବାନ ବୁଝୁଛନ୍ତି, ଆମେ କଣ ସ୍ୱତନ୍ତ୍ର ଭାବରେ ତୁ ଇଚ୍ଛା କରୁଛୁ କି ନା, ତତେ କିଏ କହିଛନ୍ତି? କହିଲେ, ନା ବ୍ରହ୍ମଣ ଆଚ୍ୟୋଦି ତ ବୟ। ଦେଖ ସାଙ୍ଗେ ସାଙ୍ଗେ ଆଚାର୍ଯ୍ୟ କଥା, ବଡ଼ ଲୋକ କଥା ଆପଣ ଯାଉନାହାନ୍ତି ଦେଖିବେ, ଯୋଉ ଏମ୍ଏଲ୍ ଫେମେଲ ବଡ ଲୋକ ଦେଖା କରିବାକୁ ଯିବେ, ସେଠି ତୁମକୁ କିଛି ମିଳୁନଥିବ, କଣ ମାନେ ତୁମେ ଚାନ୍ସ ମିଳୁନଥିବ ବି ଭେଟିବା ପାଇଁ। ଏ ଡକ୍ଟର ପାଖକୁ ତୁମେ ଦେଖିଛି, ଆଉ ତୁମେ ଡକ୍ଟର ପାଖକୁ ଯିବ, ସିଏ ଯୋଉ ପ୍ରଭୁ ତୁମର ଚିହ୍ନାନ୍ତି ତାଙ୍କ ନାଁ କହିଦେବ, ତୁମେ ଗଲା ସେ ନମ୍ବର ପକେଇକି ତୁ ବସିଥିବ, ନମ୍ବର ପକେଇ ଦେଇଥିବ ବସିଥିବ, ଯେ ତୁମର ସେ ପ୍ରଭୁ ଫୋନ କରିଦେଇଥିବେ ତାଙ୍କୁ, କହିଦେବ ସେ ଖାଲି ପିଅନୁ କହିଦେବ ଯେ ନିଜେ ପକଉଛି କଣ ଚା, ମୋତେ ସେ ପଠେଇଥିଲେ। ଆଜ୍ଞା, ସେ ପଠେଇଛନ୍ତି ଆସ ଆସ, ସବୁଆଡେ ଚିହ୍ନା ପରିଚୟ କାମ କରୁଛି ନା, ଆଉ ସେ ନମ୍ବର ସବୁ ଲେଖା ହେଇଥିବ, କିନ୍ତୁ ମୁଁ ଆଗେ ଛାଡ଼ା ହେଇଛି। ବ୍ରହ୍ମଣା ଚୋଦିତ ବୟମ୍, ସାଙ୍ଗେ ସାଙ୍ଗେ କହିଥିଲେ, ତୁ କଣ ସ୍ୱତନ୍ତ୍ର ଭାବରେ କରୁଛ ନା, ତୁମକୁ କିଏ ଉପଦେଶ ଦେଇଛନ୍ତି? ଏଠି କହିଲେ ଚକ୍ରପାତ ଲେଖିଲେ, ଯଥା ମହାବିହୋଲ ଇନ୍ଦ୍ରେଣ ମହାବିହୋଲେନ ଇନ୍ଦ୍ରେଣ ସ୍ୱ ସାହାଯ୍ୟାର୍ଥମ ଗତ୍ୱା ବ୍ରହ୍ମା ନିବେଦିତ। ତଦା କେତେ ସବୁ ଭାବ, ଏଇ ଅଦ୍ଭୁତ ମାନେ ଭାବରେ ସବୁ କେତେ ବସିକି ସେମାନେ ଭଗବତ ଆଭିଷ୍ଟ କେତେ କଥା ଲେଖିକି ଯାଇଛନ୍ତି। ଏଇଭଳିଆ ପ୍ରଥମ ସ୍କନ୍ଦରୁ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ଲେଖିଲେ, ଦ୍ୱାଦଶଟା ଆଚାର୍ଯ୍ୟ ଆମର ବୈଷ୍ଣବ ଆଚାର୍ଯ୍ୟ ଏମିତି ତାପରେ ଟିକା ରଚନା କଲେ, ପ୍ରତ୍ୟେକଙ୍କର କାହିଁ ସବୁ ରଚନା କରୁଥିଲେ, କଣ ଆସ୍ୱାଦନ କରୁଥିଲେ ଭଗବାନ ତାଙ୍କ ଆଗରେ, ତାଙ୍କ ଦ୍ୱାରା ଲେଖି ଦେଉଥିଲେ ରସ ଆସ୍ୱାଦନ କରୁଥିଲେ ଭାଗବତ। କେବଳ ଗୋଟେ ଗୋଟେ ଗ୍ରନ୍ଥ ନୁହେଁ, କେତେ ଗ୍ରନ୍ଥ ସବୁ ରସ ଗ୍ରନ୍ଥ ଲେଖିକି ଯାଇଛନ୍ତି। ମହା ଯଥା ଯେତେବେଳେ ମହାବିହୋଳେନ ଇନ୍ଦ୍ରେଣ ସ୍ୱ ସାହାଯ୍ୟାର୍ଥମ ଗତ୍ୱା ମହାବିହୋଳ ହେଇଯାଇଥିଲେ ଇନ୍ଦ୍ର, ଇନ୍ଦ୍ର କାହିଁ ଭୟ କରିଗଲେ କି, ଯେତେବେଳେ ଦେଖିଲେ ସାତ ଦିନ ହେଇଗଲାଣି କିଛି କାର୍ଯ୍ୟ କରୁନି, ଫେରିଲେ ଯେତେବେଳେ ପୁରା ଭୟ କରିଥିଲେ, କାହିଁ ତ ଅପରାଧ, ଦୁଇଟା ଅପରାଧ ଲାଗିଗଲା ନା, ଭକ୍ତ ଅପରାଧ ଭଗବାନ ଭଗବତ ଅପରାଧ ଲାଗିଗଲା, ଭୟ। ମହତ୍ପୁରୁଷ ମାନେ ଯେଉଁମାନେ ଯେତେ ମହାନ ସେମାନେ ଭୟକୁ ଡର ଡରନ୍ତି, ଗୋଟେ ଭୁଲଟାକୁ ଡରନ୍ତି, ଯାହାକୁ ଭୁଲ କରିକି ଆଉ ଡର ଲାଗୁନି, ସେ କଣ କରେକ୍ସନ୍ ହେଇପାରେ ତା ଜୀବନରେ? ମୂର୍ଖ ଗୁଡ଼ାଙ୍କର ଶ୍ୱାସ ବେଶୀ ନା, ଆଉ ପଣ୍ଡିତ ଲୋକର ଶ୍ୱାସ ବେଶୀ ନୁହଁ, ପଣ୍ଡିତ ଲୋକ ଡରିଯାଏ ମୂର୍ଖ ଭୁଲ ହେଇଯିବ କି, ଆଜି ମୂର୍ଖ ଲୋକଟା ତାଙ୍କ ସହିତ ମାଖିଛି ମାନେ ତଟିକି ପଳେଇଯିବେ, ସବୁ କାମ କରିଦେବେ, ଯାହାପରେ ଯାହାପରେ ତା କହିଦେବେ, ଯୋଉଠି ଯାହାପରେ ତା କାମ କରିଦେବେ, ପଣ୍ଡିତ ଲୋକ ବହୁତ ସାବଧାନ ହେଇ ରହିବେ, କାଁ କାଳେ ମୋର ଭୁଲ ହେଇଯିବ କି। ଆଇ ବିଦ୍ୱାନ ନା ବ୍ରାହ୍ମଣ ବ୍ରହ୍ମା ଏଇ ଇନ୍ଦ୍ର ଏଇ ତ ଭଗବତ ପ୍ରେରିତ ହେଇକି ସବୁ ଲୀଳାଟା ହେଇଛି, ମହାବିହୋଳ ହେଇଗଲେ, ବିହୋଳି ସାଙ୍ଗେ ସାଙ୍ଗେ ପହଞ୍ଚିଲେ ଆଚାର୍ଯ୍ୟଙ୍କ ପାଖରେ, ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ। ମହାବିହୋଳେନ ଯଦା ମହାବିହୋଳେନ ଇନ୍ଦ୍ରେଣ ସ୍ୱ ସାହାଯ୍ୟାର୍ଥମ ନିଜର ସାହାଯ୍ୟ ପାଇଁ ଗତ୍ୱା ଗଲେ କାହା ପାଖକୁ ନା ବ୍ରହ୍ମା ନିବେଦିତ, ତଦା ବ୍ରହ୍ମାଙ୍କୁ ଯାଇ ନିବେଦନ କଲେ, ତଦା ତେନାପି ଭୂତପୂର୍ବ ସ୍ୱ ଅପରାଧମ ସ୍ମୃତ୍ୟା ଭୀତେନ ବିମୃଶ୍ୟ, ଭୟ କରିଗଲେ କିଏ, ଇନ୍ଦ୍ର ବି ଭୟ କରି, ବ୍ରହ୍ମା ବି ଭୟ କରିଗଲେ, କାହିଁକି ನಾ ಪೂರ್ವಾಪರಾಧ ಸ್ಮೃತ್ವ ಇಡೀ ಮುಂಜು ಯಾಕೆ ಕೊಡ್ತೀನಿ ಕೊಡ್ತೀನಿ ಮುಂದ ಬಸ್ಸ ಆವು ಬಾಳಕು ಚೋರಿ ಕರಿಕೊಂಡು ಹೋಗ್ತೀನಿ ಇಯ ವಜ್ರ ಪಕೈಲಣಿ ಇರ ಕೋಣ ಅವಸ್ಥಾ ಹವೋ ಸಿ ಭಯ ಕರಿಗಲೆ ಕಿ ಬ್ರಹ್ಮ ಶಿಕ್ಷಿ ಲೆಕ್ಕುಚಂದಿ ತೇನಾ ಅಭಿಭೂತ ಪೂರ್ವಸ್ವ ಅಪರಾಧಂ ಸ್ಮೃತ್ವ ನಿಜರ ಪೂರ್ವರ ಅಪರಾಧ ಸ್ಮರಣ ಕರಿಗಿ ಮನನ ಕರಿಗಿ ಭೀತೇನ ವಿಮೃಶ್ಯ ಭಯ ಕರಿಗಿ ವಿಚಾರ ಕಲೆ ಕೋಣ ಕರಾಯಿಪಾರ ଅହମ ଆଦିଷ୍ଟ ସୁରଭି କହୁଛନ୍ତି ମୁଁ ସ୍ୱତନ୍ତ୍ର ଆଜ୍ଞା ଆସିନି ଇନ୍ଦ୍ର ଯେତେବେଳେ ଭୟ ବିହଳ ହେଇକି ଶରଣ ନେଲେ ବ୍ରହ୍ମାଙ୍କର ବ୍ରହ୍ମା ତାଙ୍କର ପୂର୍ବ ଅପରାଧକୁ ସ୍ମୃତି କରିକି ମୋ ଗତିକି ପଠାଇଲେ କହୁଛନ୍ତି ବିମୃଶ୍ୟ ଅହମ ଆଦିଷ୍ଟା ସୁରଭି ମୋତେ ଆଦେଶ କଲେ କଣ ଆଦେଶ କଲେ ବ୍ରହ୍ମା ବ୍ରହ୍ମା ଆଦେଶ କରିଛନ୍ତି ସେଟା ଭାଗବତର ନାହାନ୍ତି କଣ ଆଦେଶ କରିଛନ୍ତି ଚକ୍ରବାଦ ଲେଖୁଛନ୍ତି ସୁରଭେ ହେ ସୁରଭି ବ୍ରହ୍ମା କହୁଛନ୍ତି କାହାକୁ ସୁରଭିଙ୍କୁ ତୋ ତ ସନ୍ତାନ ପାଳନ କଶ୍ୟ ପ୍ରଭୁ ସ୍ତୁମିତି ପ୍ରୀତିପାତ୍ରୀ ଭଗବାନ ନିଶ୍ଚିତ ତୁମ ଉପରେ ପ୍ରସନ୍ନ ହେବେ କାହିଁକି ତୁମ ସନ୍ତାନକୁ ଭଗବାନ ପାଳନ କରୁଛ ବ୍ରହ୍ମା କହୁଛନ୍ତି ଭଗବାନ ଗାଈ ଚରୁଛନ୍ତି ନା ଗୋମାତ ଚରୁଛନ୍ତି ଭଗବାନ ଯଦି ସବୁଠୁ ବଡ କିଛି ମାନେ ବିଚିତ୍ର କାର୍ଯ୍ୟ ଥାଏ ଗୋଚାରଣ କରି ସେ ଭଜନ ସେ ଲେଖିନେ ସେ ଓଡ଼ିଆରେ ସେ ଥିଲେ ନା ତୁ ଯେବେ ବନେ ଯାଉ ତୁ ଗଲେ ମଧୁସୂଦନ ନା ତୁ ଗଲେ ମଧୁବନ କାହା ମୁଖ ଅନାଇ ବୋଲି ସେଥିରେ ନାଇଁ ଆରେ ବାବୁ ଶ୍ୟାମ ସେଥିରେ ପଦ ନାହିଁ ତୁ ଯେତେବେଳେ ତୁମେ ଯେତେବେଳେ ବନ ଯାଉ ମାନେ ସେତେବେଳେ ବନକୁ ଚାଲୁଛି ମୋ ପ୍ରାଣଟା ଚାଲିଯାଉଛି ଯଶୋଦା ବିହଳରେ କହୁଛ ମୋ ପ୍ରାଣଟା ମୋ ମନଟା ସେ ତୋ ପାଖପାଖି ଘୁରୁଥାଏ ଏତେ ଆଦରରେ କୃଷ୍ଣଙ୍କୁ କାରଣ ଗୋମାତ ଚରିବା ସହଜିଆ କଥା ନୁହେଁ ବନ ବନ ବୁଲିବେ ଚୋରାଅଶି କୋଷ କେତେ ପୁଣି ସେଥିରେ ଅସୁର ଚିନ୍ତା କେତେ କଣ ଥିଲା ଭଗବାନ ଯଦି ଏତେ ଇଏ ନୁହନ୍ତି କିନ୍ତୁ ପ୍ରଭୁଙ୍କର ସବୁଠୁ ବଡ ଆନନ୍ଦ ସେଟା ଥିଲା ସ୍ୱଚନ୍ଦ୍ର ବିହାର ବୃନ୍ଦାବନେ ସ୍ୱଚନ୍ଦ୍ର ବିହାର ସ୍ୱଚ୍ଛନ୍ଦ ଭାବରେ ବିହାର କରୁଥିଲେ ସକାଶ ସଖାମାନଙ୍କୁ ଆନନ୍ଦ ଦେଉଥିଲେ ବୃକ୍ଷ ତରୁ ଲତା ଆଉ ସଖୀମାନେ ଆସୁଥିଲେ ତେଣୁ ବ୍ରହ୍ମା କହୁଛନ୍ତି ତୁମର ସନ୍ତାନକୁ ଭଗବାନ ପାଳନ କରନ୍ତି ଆଉ ତୁମେ ହେଉଛ ତାଙ୍କର କୃପା ପାର୍ଥୀ ତେଣୁ ସମ୍ବନ୍ଧଟା ସମ୍ବନ୍ଧର କୃପା ନା ଆଉ କୃପା କେତେ ପ୍ରକାର ଅଛି ନା ଆଉ ଡାଇରେକ୍ଟ କୃପା କଣ ଆମେ ପାଇପାରିବା ଡାଇରେକ୍ଟ କୃପା ହିଁ ବ୍ରହ୍ମା ଆଦି ଦେବତାମାନେ ସେ ପାଇଲେ ତାଙ୍କର ବଡ଼ ଶ୍ରେଷ୍ଠ ଲୋକ ପାଇବେ ଡାଇରେକ୍ଟ କୃପା ଆମକୁ ମିଳିବନି ଆମକୁ ସମ୍ବନ୍ଧ କୃପା ମିଳିବ ଏଇ ଯେଉଁ କହୁନି ଗଳା ବାଟରେ ତୁମେ ପଶିକି ପଳେଇବ ପଇସା ପତ୍ର ନାହିଁ ତୁମ ଗଳା ବାଟରେ ତୁମକୁ କିଏ ଭିତରେ ଭର୍ତ୍ତି କରିଦେବ ଆମର ସମ୍ବନ୍ଧ କୃପାଟା ନା ଆଉ ଆମକୁ ଯେଉଁ କୃପାଟା ମିଳିବ କାହା ସମ୍ବନ୍ଧରେ ଗୁରୁ ଆଚାର୍ଯ୍ୟଙ୍କ ସମ୍ବନ୍ଧରେ ଆଚାର୍ଯ୍ୟଙ୍କ ସମ୍ବନ୍ଧରେ କୃପା ମିଳେ ଆଉ ଯେତେବେଳେ ତାଙ୍କ ସହିତ ଆମର ସମ୍ବନ୍ଧ ନାହିଁ ତାଙ୍କୁ ବିଶ୍ୱାସ ନାହିଁ କୃପାଟା କେମିତି ମିଳିବ ଗୋଟେ ସାଧାରଣ ଫିଲୋସଫିଟା ମୁଣ୍ଡରେ ଆମର ପଶୁନି ଆମର ଦୀକ୍ଷାଟା ଯେଉଁ କହୁଛି ଦୀକ୍ଷାଟା କ'ଣ ଆବଶ୍ୟକ ଅଛି ମନ୍ତ୍ର ତ ଅଛି ଭଗବାନ ବିଗ୍ରହ ରହିଲେ ଜଣେ ବହୁତ ପ୍ରେମର ସେବା କରିବ ଭଗବାନଙ୍କୁ ଅସୁବିଧା କ'ଣ ଦୀକ୍ଷା କ'ଣ ଆବଶ୍ୟକ ରହିଛି ଭଗବାନ ସିଧା କାହାକୁ କୃପା କରିବେ ଭକ୍ତ ବିନା ସେ କାହାକୁ କୃପା କରିବେ ସେ ଭକ୍ତ କୃପାଟାକୁ ସମ୍ବନ୍ଧ କୃପା କୁହାଯାଏ ଭଗବାନ ଦେଖି ଇଏ କାହାର ଆମେ କାହାର ବିଚାର କରିବାକୁ ପଡ଼ିବ ମୋ ଗୁରୁ ରହିଛି କି ମୁଁ କାହାର ହେଇକି ରହିଛି ମୁଁ ନିଜର ହେଇକି ରହିଛି ନା ମୁଁ କାହାର ହେଇଛି କୃଷ୍ଣ ଗୁରୁ ଯେତେବେଳେ ତୁମେ ନିଜ ଗୁରୁର ହବ ଗୁରୁ ତାହେଲେ ଜାଣିପାରିବେ ସେ ଶ୍ରୀ ପରମାତ୍ମାଙ୍କର ପ୍ରକାଶ କୃଷ୍ଣଙ୍କର ନିଜ ଲୋକ ତାଙ୍କ ସମ୍ବନ୍ଧରେ ଦୃଢ଼ୀଭୂତ ହେଲେ ତାଙ୍କ ସମ୍ବନ୍ଧରେ କୃପାଟା ମିଳେ ଏଟାକୁ ସମ୍ବନ୍ଧ କୃପା କୁହାଯାଏ ଆମେ ଡାଇରେକ୍ଟ କୃପା ପାଇପାରିବାନି ଆମ ଗୌଡ଼ି ଫିଲୋସଫି ପକ୍କା ସିଦ୍ଧାନ୍ତ ସବୁ ଭାଗବତ ଭାଗବତ ସିଦ୍ଧାନ୍ତ ଆଉ ପକ୍କା ସିଦ୍ଧାନ୍ତ ଆମର ଏଇଟା ସରଳ ରାସ୍ତା ଆଉ ଅତ୍ୟନ୍ତ ମାର୍ମିକ ଆମର ସବୁ ସିଦ୍ଧାନ୍ତ ଗୁଡ଼ିକ ଅତ୍ୟନ୍ତ ମାର୍ମିକ ଆଉ ଯେ ଅଲଗା ପଥ ଯେଉଁ ରହିଛି ମାନେ ଭଜନ ନିଷ୍ଠ ସବୁ ଯେମିତି ବଡ଼ ବଡ଼ ସନ୍ଥମାନେ ଥିଲେ ସେଟା ତାଙ୍କ ପାଇଁ ଜଣେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ବ୍ରଜ ରହୁଛନ୍ତି ଭଜନ କରୁଛନ୍ତି ବା ଅଯୋଧ୍ୟା ରହୁଛନ୍ତି ଭଜନ କରୁଛନ୍ତି ସେଟା ସମ୍ପ୍ରଦାୟ ସାଧାରଣ ମାନଙ୍କ ପାଇଁ ସେ ତାଙ୍କର ଭଜନ ପଥଟା ସାଧାରଣ ମାନଙ୍କ ପାଇଁ କୌଣସି କାର୍ଯ୍ୟ ଦେବ ନାହିଁ ଏଟା ତାଙ୍କ ପାଇଁ କାରଣ ସେମାନେ ହେଉଛନ୍ତି ପୂର୍ବର ଯାତ୍ରା ସାଧକ ଥିବେ ପୂର୍ବର ବଡ଼ ସାଧକ ଥିବେ ତାଙ୍କୁ ତୁମେ ଅନୁସରଣ କରିପାରିବନି ଆଉ ସେ ସମ୍ପ୍ରଦାୟ ପ୍ରବର୍ତ୍ତନ କଲେ ବି ସେ ସମ୍ପ୍ରଦାୟ ତିଷ୍ଠି ପାରିବ ନାହିଁ କାରଣ ଭଗବତ ଅନୁମୋଦିତ ନୁହେଁ ସେ ଭଜନ ପନ୍ଥାରେ ତାଙ୍କର ଅଧିକାର ଅଛି ତାଙ୍କୁ ଯିଏ ଫଲୋ କରେ ସେ କେଉଁଟା କରିପାରିବନି ସମ୍ପ୍ରଦାୟଟାକୁ ଭଗବାନ ଆଗାମ ସୃଷ୍ଟି କଲେ ଆମକୁ ଏସବୁ ବିଚାର କରିକି ଯିବାକୁ ପଡିବ ବହୁତ ସୁନ୍ଦର ବିଚାର ପ୍ରଭୁପାଦଙ୍କ ସବୁଠୁ ବଡ ମହିମା ଥାଏ ମୁଁ ଗୋଟେ ଛୋଟ ଯିବ ମୁଁ ସବୁଠୁ ବସିକି ଭିତରକୁ ଟିକେ ଯାଏ ବହୁତ ଭିତରକୁ ପଳା ମୁଁ ସବୁ ଟିକା ଟିପ୍ପଣୀ ସବୁ ପଡ଼ିଲା ପରେ ଖାଲି ଗୋଟେ ଦେଖିଲି ସବୁ ସବୁ ପଢି ସାରି ପ୍ରଭୁପାଦ ବହି ପଢେ। ଜାଣିଲି ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତ କେତେ ମହାନ ହେଇପାରନ୍ତି, ବହୁତ କିଛି ଲେଖିଛନ୍ତି, ବହୁତ କିନ୍ତୁ ଏତେ ସବୁ ଜିନିଷର ସାର ଜିନିଷକୁ ଆଣି ତାଙ୍କ ଗ୍ରନ୍ଥରେ ଲେଖିଛନ୍ତି, ଆଉ ସବୁ ଏସେନ୍ସ ରଚନା କରିଛନ୍ତି, ଆଉ ସବୁଥିରେ ଭକ୍ତିର ମହିମାଟାକୁ ସବୁବେଳେ ପ୍ରାଧାନ୍ୟ ଦେଇଛି। କୃଷ୍ଣ କନସିୟସନେସ୍, କୃଷ୍ଣ କନସିୟସନେସ୍, କୃଷ୍ଣ କନସିୟସନେସ୍। ଆଉ ନିଜର ଏଇ ସମ୍ପ୍ରଦାୟର ନିୟମ ନୀତିକୁ ଏତେ ପ୍ରୋମିନେଟ୍ କରିଦେଇଛନ୍ତି, ତାଙ୍କ ପାଖରେ ଯେତିକି ଶକ୍ତି ଥିଲା, ଯେମିତି ଜଣେ ଜଣେ ଗୋଟେ ଗୋଟେ ମଠ କରିଛନ୍ତି, ତାଙ୍କର ନିଜକୁ ସେ ସେଇ ସମ୍ପ୍ରଦାୟ ବା ନିଜର ସଂସ୍ଥାର ନିଜର ପ୍ରାଧାନ୍ୟତାକୁ ବଢ଼ିଛି। କିନ୍ତୁ ପ୍ରଭୁଙ୍କର ଗୋଟେ ବିଶେଷତା ହେଲା ସବୁବେଳେ ହୋଲି ନେମ୍, ଚାଣ୍ଡ ହରେ କୃଷ୍ଣ ମହାମନ୍ତ୍ର ନାମ କର। ପ୍ରଭୁ ତାଙ୍କର ପ୍ରାଧାନ୍ୟତା ବଢ଼େଇବା ପାଇଁ କୌଣସି ଜାଗାରେ ରାଇଟିଂ ଲେଖିନାହାନ୍ତି, କାରଣ ତାଙ୍କର ଯେତେବେଳେ ତୁମର ଅନୁଗାମୀ ହେଇଯିବେ, ଅନୁଗାମୀ ମାନେ କାହାକୁ ଫଲୋ କରିବେ? ଅନୁଗାମୀ ମାନେ ସବୁବେଳେ ଚାହିଁବେ ଆମେ ଗୁରୁଙ୍କୁ ବଡ କରିଦେଲେ ଆମେ ବଡ ହେଇଛୁ। ପ୍ରଭୁପାଦ ତାଙ୍କ ରାଇଟିଂସ ରେ ଏଇଟା ସବୁଠୁ ବଡ ଜିନିଷ ହେଲା, ସବୁବେଳେ ଦେଖ ଭଗବତ ଶରଣାଗତି, ଭଗବାନଙ୍କର ସବୁ ବୈଷ୍ଣବ ପ୍ରିନ୍ସିପଲ, ଯେତିକି କେବେ କୌଣସି ଜିନିଷ ଡାଇଭର୍ଟ କରିନା, ସବୁ ଆଚାର୍ଯ୍ୟ ଜିନିଷ ଆଜିଟିସ ମୌଳିକ ରୂପରେ ସବୁ ରଚନା କରେ। ସିଏ ତ ଏ ଜଗତର ନୁହନ୍ତି ନା, ଆମେ ଅଳ୍ପ ଟିକେ ପ୍ରଶଂସା ପାଇଗଲେ ଗୋଟେ ମନ ତୁମେ କିନ୍ତୁ କିଛି ନିଜେ ମତ ଦେଇଦେବ କି ସେ ଜଗତର ସବୁ ପ୍ରଶଂସା ପାଇଥିଲେ, ଆମେରିକା ଲୋକ ଦ୍ୱାରା ପ୍ରଶଂସା ପାଇଥିଲେ ମନ ରଖିତ, ତୁମେ ଭାରତୀୟ ଲୋକ ତୁମକୁ ତାଳି ମାରିଦେଉଛନ୍ତି, ସେ ତାଳିରେ କିଛି ମନ ନା, କିଛି ମାନେ ନା। ଆମେରିକା ଲୋକ 10,000 ଆମେରିକା ଲୋକ ଯାହା ପଛନ୍ତି ତାଙ୍କ ପଛରେ ଗୋଡ଼ଉଥିଲେ, ତାଙ୍କ ମନକୁ କୁଆଡ଼େ ଯାଇ, ସବୁବେଳେ ସେ ଗୁରୁ, ସେ ହରେ କୃଷ୍ଣ, ସେ କେବେ କମ୍ପ୍ରମାଇଜ୍ କରିନା, କେବେ କମ୍ପ୍ରମାଇଜ୍ କଥା କହିନା, ପୁରା ଷ୍ଟ୍ରେଟ୍ ଫରୱାର୍ଡ କଥା, କୌଣସି ଡାଇଭର୍ଟ ନା, ଚାଣ୍ଡ ହରେ କୃଷ୍ଣ, ଏଭ୍ରିଥିଂ ଇଜ୍ ନନ୍ସେନ୍ସ, ସବ କାଟି ଗୋଟେ ଦେଇଛି। ବହୁତ ବଡ଼ ମହାନ ଜିନିଷ, ଆମେ ଯେତେବେଳେ ଯୁବକ ଥିଲୁ ସବୁ ବୁଝିପାରୁନଥିଲୁ, ଏବେ ସବୁ ବୁଝିପାରୁଛୁ ତାଙ୍କ ଦୟାରୁ, ଆଚାର୍ଯ୍ୟଙ୍କ ଦୟାରୁ ସବୁ ବୁଝିପାରୁଛୁ ଯେ ଏସବୁ ଭଗବତ କାର୍ଯ୍ୟ, ଭଗବାନଙ୍କର କାର୍ଯ୍ୟ ଛଡ଼ା ମଣିଷର କାର୍ଯ୍ୟ ନୁହେଁ, କୌଣସି ସାଧାରଣ ସାଧୁର କାର୍ଯ୍ୟ ନୁହେଁ। ଯାହାର ଟିକେ ଜ୍ଞାନ ରହିବ, ଯାହାର ଅନୁଗାମୀ ରହିବେ, ଯାହାର ଧନ ସମ୍ପତ୍ତି ରହିବ, ସେ ସବୁବେଳେ ଚାହେଁ ମୁଁ ନିଜେ ପ୍ରତିଷ୍ଠିତ ହେବି, କିନ୍ତୁ ପ୍ରଭୁପାଦ ସବୁବେଳେ ଚାହାନ୍ତି କେମିତି ଏଇ ସଂସ୍ଥା ରହୁ, କେମିତି ଭଗବାନଙ୍କର ନାମ ପ୍ରଚାର ହଉ, କେମିତି ଜୀବମାନେ ଶେଷ ପର୍ଯ୍ୟନ୍ତ ସେ ବୃନ୍ଦାବନ ଯେଉଁ ଦୋଳା ଅଛି ତାକୁ ଦେଖିଲେ ମୋର ସବୁବେଳେ ମନ ପଡ଼େ, ଯେଉଁ ଦୋଳା ପ୍ରଭୁପାଦ ବସିକି ଯାଆନ୍ତି, ଶେଷ ପର୍ଯ୍ୟନ୍ତ ଚାହୁଁଥିଲେ ମୁଁ କୃଷ୍ଣ ମଣ୍ଡଳୀ ଦେଖିବି, କେତେ ଭଲ ପାଆନ୍ତି ଭଗବାନ ସେଠୁ ଜଣାପଡ଼ିବ, କେତେ ଭଲ ପାଆନ୍ତି ସେ ଦୋଳା, ସେ ଦୋଳା ଅଛି ନା ପ୍ରଭୁପାଦ କହୁଥିଲେ ମୁଁ ଯିବି କୃଷ୍ଣ ବଲ୍ଲଭ ଦର୍ଶନ କରି, ରାଧା ଶ୍ୟାମ ସୁନ୍ଦର ଦର୍ଶନ କରି ଆସି, ବହୁତ ପ୍ରେମିକ ସେ ଆଚାର୍ଯ୍ୟ କୃପା କଲେ ଆମେ ସବୁ ଜାଣିପାରିବା। ଏ କଥାରେ ଆମର ପଡ଼ିଛି, ଏ ଯେଉଁ ବ୍ରହ୍ମା କହିଥିଲେ ସୁରଭି ତୁମେ ଯାଅ, ଏଇ ସମ୍ବନ୍ଧ କୃପା କଥା କହୁଥିଲେ, ତୁମେ ଯାଅ, ତୁମର ସନ୍ତାନମାନଙ୍କୁ ସେ ପାଳନ କରୁଛନ୍ତି, ତୁମେ ହେଉଛ କୃପା ପାତ୍ରୀ, ତୁମେ ଗଲେ ବ୍ରହ୍ମଣା ଚୁଦିତ ବୟମ ଯେଉଁ ଶ୍ଳୋକ ମୂଳ ଶ୍ଳୋକ ହେଲା ତାକୁ ଅର୍ଥଟାକୁ ଚକ୍ରପାତ ଲେଖିଲେ, ମୁଁ ଆଜ୍ଞାଙ୍କର ନିଜକୁ ମନ ମନ ଆସିଛି, ମୁଁ ଆପଣଙ୍କ ଆସି ମୋର ଯୋଗ୍ୟତା ଅଛି। ଇନ୍ଦ୍ର ମହାବିବଳ ହେଇକି ବ୍ରହ୍ମାଙ୍କୁ କହିଲେ, ବ୍ରହ୍ମା ମୋତେ କହିଲେ ତୁମେ ଯାଅ, ତୁମେ କୃପା ପ୍ରାର୍ଥୀ, ମୁଁ ଆଜ୍ଞା କେମିତି କୃପା ପାଇଲି, ମୋ ବଂଶର ଗାଭୀମାନଙ୍କୁ ଆପଣ, ମୁଁ କେବଳ ସେ ବଂଶର ଜନ୍ମ ହେଇଛି। ସମ୍ବନ୍ଧ କୃପାଟା ବହୁତ ଆମର କେତେ ଜାଗାରେ ଦେଖା ହେଇ, ସମ୍ବନ୍ଧ କୃପା ଗୋଟେ କେହି ଧରିପାରୁନାହାନ୍ତି, ପିତା ମୁଁ ବିଷ୍ମ କ'ଣ କହୁଥିଲେ, ତାଙ୍କର ସମ୍ବନ୍ଧ କୃପା ଦେଖେଇଲେ, ଭଗବାନ ବୋକା କରିଦେଲେ, ଭଗବାନ ବୋକା କରିଦେଲେ, ଭଗବାନ ଯୋଉ ଆସିଗଲେ କହିଲେ ଆପଣ କଣ ମୋ ପାଖକୁ ଆସିଥାନ୍ତେ, ସେ ସବୁ କଥା ଆଉ ସବୁ ଆଗତ କଥା ମୁଁ କହୁନି ନା, ସେ ସବୁ ସବୁ ମନରେ ଥିଲା, ଏବେ ଦେଖିଦେଲେ ବି ଫଟକିନ ମନେ ପଡ଼ିବ, ସବୁ ଭୁଲିଗଲେଣି। ସେ କହୁଛନ୍ତି ବିଜୟରଥ କୁଟୁମ୍ବ ଆତ୍ମତାତ୍ର, ସେ ଶ୍ଳୋକ ନୁହେଁ, ଆଉ ଗୋଟେ ଶ୍ଳୋକରେ ସେ କହୁଛନ୍ତି ଯେ ଆପଣ ଯୋଉ ଆସିଛନ୍ତି ମୋ ଭକ୍ତ ନୁହେଁ, ମୋ ଭକ୍ତିରେ ଭକ୍ତି ଆବେ ସାମନ ଜସ୍ମେନ୍ ବାଛ ନା, ତା ଆଉ ଗୋଟେ ଶ୍ଳୋକ ତା ପୂର୍ବ ଶ୍ଳୋକ, ମୋ ଭକ୍ତିରେ ଆପଣ ସନ୍ତୁଷ୍ଟ ହେଇକି ଆସିନାହାନ୍ତି, ମୋର ଗୋଟେ ଯୋଗ୍ୟତା ମୁଁ ପାଣ୍ଡମାନଙ୍କୁ ଭଲ ପାଏ, ସେଥିପାଇଁ ଆପଣ ଆସିଛନ୍ତି ନା। ଆଉ ସେ କେବେ କହୁନାହାନ୍ତି, ମୁଁ ଏତିକି କହିଦେବି କି ମୋ ଭକ୍ତିରେ ଆପଣ ଆସିଛନ୍ତି ନା, କେବେ ନାହିଁ, ମୋ ଭକ୍ତିରେ ପ୍ରସନ୍ନ ହେଇକି ଆପଣ ଆସିନାହାନ୍ତି, ମୋର ଗୋଟେ ବଡ ଯୋଗ୍ୟତା ହେଲା ମୁଁ ଆପଣଙ୍କର ପ୍ରିୟ ଭକ୍ତକୁ ଭଲ ପାଏ। ଦେଖ ଶୁଣ, ଶୁଦ୍ଧ ଭକ୍ତ ବି ଆମକୁ ସିଦ୍ଧାନ୍ତ ଦେଇ ଚାଲିବ, ସେ ମହାଜନ ଖାଲି ସେ ହେଇଛନ୍ତି, ଖାଲି ସେ ମହାଜନ ହେଇଛନ୍ତି, ଜ୍ଞାନ ପଢି 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 ପାଠ ପଢି ଦେଇକି କଣ ଆମେ ମହାଜନ ହେଇଯିବା, ପାଠ ପଢି ଦେଇକି ଆମେ ଆଚାର୍ଯ୍ୟ ହେଇଯିବା? ବାବା ଇଏ ଗୁରୁ ବୈଷ୍ଣବ ମାନେ ଯାହାକୁ ଟିକେ କୃପା କରି ସେ ଦେଖିପାରିବ ରାସ୍ତାଟା କୋଉଟା, ରାସ୍ତାଟା ଦେଖା ହେଲେ ଆମେ ଜାଣିଦେବା। ସେ ମହାଜନ କେତେ ବଡ ଜ୍ଞାନୀ, ସଂସାର ସବୁ ମୁନି ଋଷିମାନେ ବସୁଛନ୍ତି ତାଙ୍କ ଆଗରେ, କହୁଛନ୍ତି ଆଜ୍ଞା ମୁଁ ମୋ ଭକ୍ତିରେ ପ୍ରସନ୍ନ ହେଇକି ଆପଣ ଆସିନାହାନ୍ତି, ମୋର ଭକ୍ତି ଥିଲେ ମୁଁ ଆପଣ ଭାଙ୍ଗିଥାନ୍ତି କି ଆପଣଙ୍କର ବିଶ୍ୱ ପ୍ରସିଦ୍ଧ ପ୍ରତିଜ୍ଞାଙ୍କୁ, ଆପଣ କାହିଁକି ଆସିଛନ୍ତି? ବହୁତ ସୁନ୍ଦର ଶ୍ଲୋକ, ମୋ ଶ୍ଲୋକଟା ମନେ ପଡ଼ୁନି। ମୁଁ ଭକ୍ତ ନୁହେଁ, ପାଣ୍ଡବମାନେ ହେଉଛନ୍ତି, ପାଣ୍ଡବମାନେ ହେଉଛନ୍ତି ଶୁଦ୍ଧ ଭକ୍ତ। ମୁଁ ପାଣ୍ଡବମାନଙ୍କୁ ଭଲ ପାଏ, ଆଉ ପାଣ୍ଡବମାନଙ୍କ ଭିତରେ ମୁଁ ବେଶୀ କାହାକୁ ଭଲ ପାଏ? ଅର୍ଜୁନଙ୍କୁ। ମୁଁ ତାଙ୍କରି ସମ୍ବନ୍ଧରେ ଆପଣ ଆସିଛନ୍ତି ନା, ଆଉ ନହେଲେ ଆପଣ ମୋ କଥା କାହିଁ ଆସିଥାନ୍ତି? ଆମ ଆଚାର୍ଯ୍ୟମାନେ ସିଦ୍ଧାନ୍ତ ସେୟା ଦେଲେ, ହଁ ଏଇଟା ଠିକ, ଯଦିଓ ବିଷ୍ମଦେବ ସେମିତି ନୁହେଁ, ସେ ଭକ୍ତିରେ ପରିପୂର୍ଣ୍ଣ, କିନ୍ତୁ ଏ ସିଦ୍ଧାନ୍ତ ଠିକ। ଆମେ ଯେତେବେଳେ ଭଗବାନଙ୍କର ଜଣେ ଅନନ୍ୟ ଭକ୍ତଙ୍କୁ ପ୍ରେମ କରିବା, ସେଇଟା ହିଁ କେବଳ ଆମର ବଞ୍ଚିବାର ରାସ୍ତା ହବ। ସେଇଟା ହିଁ ଆଜି ମୁଁ ପଢୁଥିଲି ଗୁରୁଦେବଙ୍କ ସେ ଲେଖା, ଗୁରୁଭକ୍ତି ଆଉ କୃଷ୍ଣ ଭକ୍ତି ଭିତରେ କିଛି ପାର୍ଥକ୍ୟ ନାହିଁ। ନା କାହିଁକି ପାର୍ଥକ୍ୟ ନାହିଁ? ଆରେ ଗୁରୁଙ୍କୁ ଯୋଉ ତୁମେ ଭକ୍ତି କରିବ, ଗୁରୁ କଣ କରେ? ସେ ଗୁରୁ କଣ ସେ ଭକ୍ତିରେ ନିଜେ, ଯେମିତି ଗୁରୁଙ୍କର ହଜାର ଚେଲା ଅଛି, ମୁଁ କେଉଁଠୁ କହୁଥିଲି, ସେ ପୁନେ କାନପୁର ବୋଧେ କହୁଥିଲି, ଯେ ଗୁରୁ ସେବା କହିଛି, ଗୁରୁ ସେବା କୃଷ୍ଣ ସେବା କିଛି ପାର୍ଥକ୍ୟ ନାହିଁ। କାରଣ ଗୁରୁ କାହା ସେବା କରୁଛନ୍ତି? କୃଷ୍ଣ ସେବା କରୁଛନ୍ତି। ଯେହେତୁ ଆମର ଆନୁଗତ୍ୟ ପରମ୍ପରା ରହିଲା ଆନୁଗତ୍ୟଟା, ଆମେ ଗୋଲୋକ ବୃନ୍ଦାବନ ଗଲେ ବି ଆନୁଗତ୍ୟରେ ସେବା କରିବା, ତେଣୁ ସେବାଟା କାହାର ଆମେ କରୁଛେ? ଯାହାର ଆନୁଗତ୍ୟରେ ସେବା କରୁଛେ ସେବାଟା ସିଏ ନେଉଛନ୍ତି ନା, ତାଙ୍କ ନାଁଟା ପଡୁଛି ଆଉ କ'ଣ, ସେ ଗୁରୁ ସେବାଟା କୁହାଯାଉଛି। ଯଦି ଆନୁଗତ୍ୟ ନ ରହିଲା, ସେଟା ଡାଇରେକ୍ଟ କୃଷ୍ଣ ସେବା ହେଲା, କୃଷ୍ଣ ଗ୍ରହଣ କରିବେନି, କାରଣ ସବୁବେଳେ ଆନୁଗତ୍ୟ ହଉ, ରାଧାରାଣୀଙ୍କ ଆନୁଗତ୍ୟ ବିନା କୃଷ୍ଣ କେବେ ସେବା ନେବେ। ସେଥିପାଇଁ ଭକ୍ତ ଠାକୁର କାଟିଦେଲେ ନା, ରାଧା ଭଜନ ଯଦି ମତି ନାହିଁ ହେଲା, କୃଷ୍ଣ ଭଜନ ତବ ଅକାରଣ ଗଲା। ସେ କାହିଁ କହିଲେ ରାଧା ଭଜନ ତ ମତି ନହେଲା? ଆଉ ସେ ଯୋଉ ରାଧାରାଣୀଙ୍କର ପ୍ରିୟ ପାର୍ଶ୍ୱ କିଏ, ସଖୀ ମଞ୍ଜରୀ, ସେମାନେ ଆସୁଛନ୍ତି ନିକୁଞ୍ଜନ ରତି କଲେ ସେ, ସେମାନେ ଟିକେ ଆସୁଛନ୍ତି। ଆଜି ଆଜି ମୁଁ ସେତେବେଳେ ସେ ଭିଡ଼ିଓରେ ପାଇଗଲି, ସେଇଟା ମୋତେ ପଚାରିଥିଲା ଯେ ବିଦେଶଟା ମୁଁ କହିଦେଲି ତାକୁ, ମୋର କହିକି ଗୁରୁଦେବ, ମୁଁ ବି ଚିନ୍ତାରେ ପଡ଼ୁଥିଲି। ଆରେ ଗୁରୁ ଗୁରୁ ନିତ୍ୟାନନ୍ଦଙ୍କର ପ୍ରକାଶ, ଗୁରୁ ରାଧାରାଣୀଙ୍କର ପ୍ରକାଶ, ତାଙ୍କର ଦୁଇଟା ସ୍ୱରୂପ ଅଛି। ତାଙ୍କୁ କହିଦେଇଥିଲି ଆଜି ଶୁଣିଲା ସେ ଭିଡ଼ିଓରେ ଗୁରୁଦେବ କହୁଛନ୍ତି ସେ ଏୟାରପୋର୍ଟରେ ଦୁଇଟା। ସେ ଗୁରୁଙ୍କ କୃପାରୁ ତୁମ ହୃଦୟରୁ କଣ ଯିବ? ନିତ୍ୟାନନ୍ଦ ନା, ତମ ପାତ୍ରତା ସୃଷ୍ଟି ହେବ, ତୁମ ଭିତରୁ ଆବିଳତା ଯିବ, ଆଉ ସେଇ ଗୁରୁ କୃପା ତୁମକୁ ଏ ରାଧା ପ୍ରେମ ଦେବେ। ସେଥିପାଇଁ ଗୁରୁଦେବ ସେ ତାଙ୍କର ପ୍ରବଚନ ଗୋଟେ ଅଛି, ଗୁରୁଦେବ ସେ କଥା କୁହନ୍ତି, ଶ୍ରୀଗୁରୁଙ୍କର ସେବା ହେଉଛି ଶ୍ରୀମତୀଙ୍କର ସେବା। କାହିଁକି ଏଇଟା କହିଛି? ଆମ ପରମ୍ପରାର ଯୋଉ ମହାନତା ଉଜ୍ଜଳତା, ଆକୁ ଯଦି ଦିଗ୍ଦର୍ଶନ ଆକୁ ଯଦି ନ ଦେଖିପାରିଲା ସେ ହେଇପାରିବନି। ପିତାମୟ ବିଷୟରେ ସେୟା କହିଲେ, ମୁଁ ଯେହେତୁ ଅର୍ଜୁନଙ୍କୁ ବହୁତ ଭଲ ପାଏ, ପାଣ୍ଡବମାନଙ୍କୁ ବହୁତ ଭଲ ପାଏ, ସେଇ ସମ୍ବନ୍ଧରେ ଆପଣ ଆସିଛନ୍ତି, ଏହାକୁ ସମ୍ବନ୍ଧ କୃପା କୁହାଯାଏ। ଭଗବାନ ସେଇଟା ଦେଖିବେ ଆମର କାହା ସହିତ ସମ୍ବନ୍ଧ ରହିଛି। କାଟିଦେଲେ ନା ଆଉ ସେ ଭଜନ ଲେଖିଦେଲେ ନା, ସେ ସମ୍ବନ୍ଧ ନାହିଁ ଯାର ବୃଥା ଜନ୍ମ ଗେଲଦାର, ସେଇ ପଶୁ ବଡ ଦୁରାଚାର। ପଶୁ ବୋଲି କହିଦେଲେ ତାକୁ ଆଉ, ଯେ ନିତ୍ୟାନନ୍ଦ ପ୍ରଭୁଙ୍କର ସମ୍ବନ୍ଧ ଯାର ନାହିଁ, ଅର୍ଥାତ୍ ଗୁରୁପାଦ ପଦ୍ମ ନିତ୍ୟାନନ୍ଦ ଆନୁଗତ୍ୟ ନାହିଁ, ତାର ଗୁରୁପାଦ ପଦ୍ମ ସେ ପଶୁ ହେଇଯିବ ଆଉ, ଆର ନିଦ୍ରା ଭୟ ମୁଦନ ବା ଦେହ ଚିନ୍ତାରେ ସେ ରହିଯିବ। ଏସବୁ ସମ୍ବନ୍ଧ ଉପରେ ରଖାଯାଇଛି। ଆଶ୍ରୟ ବଡ ବିଷା ବ୍ରହ୍ମଣା ଚୋଦିତ ଭୟ, ମତେ ବ୍ରହ୍ମା କହିଛନ୍ତି, ଆଉ ମୁଁ ବ୍ରହ୍ମା କହିଲେ ଦେଖ ତୁମର ସନ୍ତାନମାନଙ୍କୁ ପାଳନ କରୁଛନ୍ତି କୃଷ୍ଣ, ତ ତୁମ ହଉଛି କୃପା ପାର୍ବତୀ। ଏଇ ସମ୍ବନ୍ଧ ରହିଲା ଯେହେତୁ ତୁମେ ସେ ବଂଶରେ ଗୋ ବଂଶର, ତୁମେ ଯା। ଆଜ୍ଞା ମୁଁ ସେ ନେଇକି ଆସିଛି, ଆଉ ଭିତରେ ସେବାର ସୁଯୋଗ ମିଳିଛି। ଚକ୍ରବାଦୀ ଲେଖିଛନ୍ତି, ତୁମ ଅତି କୃପାପାତ୍ରୀ ଅତି କୃପାପାତ୍ରୀ ଭବ ସେ ତ ତୁମେ ଭଗତ୍ୱା କୃପା ସିନ୍ଧୁ ତବ ତତ୍ର ଇନ୍ଦ୍ର ଅପରାଧମ କ୍ଷମୟ ଗୋବିନ୍ଦ୍ରତ୍ୱେନ ତମ ଅଭିଶିଷିଞ୍ଚତ ଚେତି। ବ୍ରହ୍ମାଟା କହିଛନ୍ତି ତୁମେ ଯିବ ଭଗବାନଙ୍କୁ, ସେ ହେଉଛନ୍ତି କୃପା ସିନ୍ଧୁ, ତୁମକୁ ତୁମେ ଯେହେତୁ କୃପାପାତ୍ରୀ, ତୁମେ ଯାଇକି କହିଲେ ଭଗବାନ ଇନ୍ଦ୍ରକୁ କ୍ଷମା କରିଦେବେ, କିନ୍ତୁ କ'ଣ କରିବ ଏଠି କହୁଛନ୍ତି, ତବ ଇନ୍ଦ୍ର ଅପରାଧମ କ୍ଷମୟ ଗୋବିନ୍ଦ୍ରତ୍ୱେନ। କୃଷ୍ଣ ଗାଭୀମାନଙ୍କ ପାଇଁ ହେଲେ ଇନ୍ଦ୍ର, ଗୋମାତାକୁ ପାଳନ କରନ୍ତି ଆଉ, ଗୋବିନ୍ଦ୍ର ସେ ପାଇଁ କହିଲେ, ଆଉ ତୁମେ ସେ ଗୋବିନ୍ଦ୍ରଙ୍କୁ ତମ ଅଭିଶିଷିଞ୍ଚ ତୁମେ ତାଙ୍କୁ ଅଭିଷେକ କରିବ। ଆଜ୍ଞା ମତେ ବ୍ରହ୍ମା କହିଛନ୍ତି, ଆଉ ଭଗବାନ ଚୁପଚାପ ରହିଲେ, ନହେଲେ ଇଏ ପ୍ରାକୃତ ବ୍ରହ୍ମାଣ୍ଡର ସୁର ବି ଇଏ କେମିତି ଅଭିଷେକ, ଇଏ କେମିତି ଅଭିଷେକ କରିବ ଭଗବାନଙ୍କର, ବା କାହିଁକି ବି ଅଭିଷେକର କଣ ଆବଶ୍ୟକ ଥିଲା? ନା ଆଜ୍ଞା ମତେ ବ୍ରହ୍ମା କହିଛନ୍ତି ଆଉ। ଭଗବାନ ସେନେଇ ସ୍ୱୀକାର କଲେ ନା, କିନ୍ତୁ ଇନ୍ଦ୍ର କାଲିକି ଆସିବ, ଆହୁରି ଅଛି ଟୀକା, କାଲିକି ଆସିବ, ଇନ୍ଦ୍ର ଡରିକି ପଳେଇବେ, ଇନ୍ଦ୍ର ସାଇଡ଼କି ଠିଆ ହେଇଯିବି, ମୁଁ କ'ଣ ଅଭିଷେକ କରିବି, ମୋତେ ମୋ ନାଁ ଏତେ କାଣ୍ଡ କାରଖାନା ହେଲା, ବର୍ତ୍ତମାନ କୁଆଡ଼େ କ'ଣ ପ୍ରଭୁ କିଛି କ'ଣ ଯଦି ମୋତେ କହିଦେଲେ, ହଁ ମୁଁ ଏମିତି ସବୁ ଐଶ୍ୱର୍ଯ୍ୟ ରୁଚିତ କରାଏ ସବୁ କରାଏ, ଦେବମାତା ମାନେ ଇନ୍ଦ୍ରକୁ କହିବେ, ଏଇ ଇନ୍ଦ୍ର ଠିଆ ହେଇଛୁ କ'ଣ, ଦେବମାତା ମାନେ ଚକ୍ରପ୍ରଧାନ ଭାଗବତରେ ଚକ୍ରପ୍ରଧାନ ଜଣାପଡ଼ୁ, ସେମାନେ ସବୁ ନିତ୍ୟ ପାର୍ଷଦ ଆଉ ଲେଖିଛନ୍ତି, ଆଉ ଦେବମାତା ମାନେ କହିବେ, ଇନ୍ଦ୍ର ଶୀଘ୍ର ଯାଅ ଐରାବତକୁ ପଠାଅ, ଗଙ୍ଗାଜଳ ଆସିବ ନା, ଯାଉ ଦେବମାତା ମାନେ କହିବେ ଇନ୍ଦ୍ର, ସୁଯୋଗ ମିଳିଛି, ତାଙ୍କ ମା ମାନେ ସବୁ ଆସି କହିବେ ଭଗବାନଙ୍କର ଅଭିଷେକ ହବ, ଗୋବିନ୍ଦ ନାମ ଦେବେ, ତାପରେ ସେମାନେ ଯିବେ। हरे कृष्ण जय ग्रंथ श्रीमद भागवतम की जय श्रील प्रभुपाद गुरुदेव की जय निताय गौर परमानंदे हरि हरि।